ହରେ କୃଷ୍ଣ। ମୁଁ ଆଜିର ଆଇଏଫ କ୍ଲାସକୁ ସମସ୍ତଙ୍କୁ ସ୍ୱାଗତ ପ୍ରଥମେ ଆଇଏଫ ତରଫରୁ। ତ ସମସ୍ତଙ୍କ ଘରେ କିଛି ପ୍ରୋବ୍ଲେମ ହେଉଛି ଶୀତ ଯୋଗୁଁ, କହୁଛି ନା ସେ ଯୋଉ ଲେଟ୍ ହେଇ ଯାଉଛି ସମସ୍ତ ରାଇଟ ଟାଇମ ହେଇପାରୁନି ସମସ୍ତ, ତେଣୁ ଟାଇମିଂ ଚେଞ୍ଜ କରିବା କି ହାଲକା ଲେଟ୍ କରିବା କି ନା ସାତଟା ରହିବ, ସାତଟା ରହିଲେ ବି ଲେଟ୍ ହେଇଯାଉଛି ନା ଅଲରେଡି ଅଲରେଡି ସାତଟା ବେଳେ ଦୁଇ ଜଣ ପିଲା ଥିଲେ କଣ କରିବ ସେଥିରେ। ଆକ୍ଚୁଆଲି ପ୍ରପର ଟାଇମିଂ ହେଲେ ଟାଇମିଂ ହିସାବରେ କରିବ ନା, ଆମର ସେଠି ଦଶଟା ହେଇଯାଉଛି ବହୁତ ଜଣ ରହୁନାହାନ୍ତି ସେଠି, ଆକ୍ଚୁଆଲି ଯଦି ଟିକେ ସମସ୍ତଙ୍କୁ ଅସୁବିଧା ତାହେଲେ ଆମେ ହାଲକା ଲେଟ୍ କରିପାରିବା ସାଢେ ସାତଟା ଠିକ ଅଛି ସାଢେ ସାତରୁ ରାଇଟ ଷ୍ଟାର୍ଟ ହବ ନା। ତ ଆଜି କ୍ଲାସ ରେ କେତେ ଜଣ ନୂଆ ନୂତନ ଅଛନ୍ତି କି ତାଙ୍କ ପାଇଁ ଥରେ ହରି ବୋଲ ଜୋରେ ସମସ୍ତେ କହିବା ଯେହେତୁ କେହି ବହୁତ କମ ଭକ୍ତ ଥିଲେ ତେଣୁ କୌଣସି ଟପିକ ବି ଆଲୋଚନା ହେଇପାରୁନଥିଲା, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଲୀଳା ଯେତେ କିଛିଟା ଗାନ କରାଯାଇଥିଲା, ଧାମରେ କିଛିଟା ଦର୍ଶନୀୟ ଜାଗା ବି ହଉଛି ଲୀଳା ସ୍ଥଳୀ ସେ ବିଷୟରେ ଆଲୋଚନା କରାଯାଇଥିଲା। ତ ଆଜିର କ୍ଲାସରେ ସ୍ପେସିଫାଇ ଆମେ ଯୋଉ ହିସାବରେ ଟପିକ ଚାଲିଥିଲା ସ୍ପେସିଆଲି ସେଇ ଟପିକ ହିଁ ଯିବା, ଯଦିଓ ପିଲାଙ୍କ ସଂଖ୍ୟା ବି ବର୍ତ୍ତମାନ ବି କମ ଅଛି ଆସିନାହାନ୍ତି ଫିର୍ ବି ଅଛି ସାର୍ ଠିକ ଅଛି। ତ ଆଜିର କ୍ଲାସ୍ ର ଟପିକ ହେଉଛି ଟ୍ରାନ୍ସଫର୍ମେସନ୍ ଅଫ୍ ଦ ହାର୍ଟ। ଟ୍ରାନ୍ସଫର୍ମେସନ୍ ଅଫ୍ ଦ ହାର୍ଟ ମାନେ କଣ? ଟ୍ରାନ୍ସଫର୍ମେସନ୍ ଅଫ୍ ଦ ହାର୍ଟ ମାନେ କଣ? ହୃଦୟର ପରିବର୍ତ୍ତନ। ତ ହୃଦୟର ପରିବର୍ତ୍ତନ ଫାର୍ଷ୍ଟ ଥିଙ୍ଗ ଦରକାର କଣ? ଆମର ଆମେ ଯାହା ଅଛି ସେୟା ରହିବ ଦରକାର କଣ? ଯଦି ବି ହୃଦୟ ପରିବର୍ତ୍ତନ କରିବା ତାହେଲେ କେମିତି ପରିବର୍ତ୍ତନ କରିବା, କୋଉ ଟାଇପ୍ରେ କରିବା ପାଇଁ ପଡିବ? ତ ସେ ବିଷୟରେ ଆଜି ଦେଇଥିଲେ ଆମକୁ କ୍ଲାସ ଦେବେ ସୁଧୀର ପ୍ରଭୁ। ତ ତାଙ୍କ ପାଇଁ ଥରେ ଜୋରେ ହରେ କୃଷ୍ଣ ମହାମନ୍ତ୍ର।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
ସେଇ ତ ଡିଟେଲ ଯିବେ। ତ ୟାପରୁ ଆମ ପ୍ରତି କ୍ଲାସରେ କଣ ହଉଥିଲା, କିଛି ବୈଷ୍ଣବ ସଦାଚାର ବା ଏଟିକ୍ୟୁଟ ଫଲୋ କରାଯାଉଥିଲା। ତ ଏହା ପ୍ରିଭିୟସ କ୍ଲାସରେ କଣ ଡିସ୍କସନ ହେଇଥିଲା କାହାର ପରେ ଅଛି ଆମେ ଜଷ୍ଟ ଟିକେ ଟିକେ ଜଷ୍ଟ ଓଭରଲୁକ୍ କରିଦିଆ। ଏହା ପ୍ରିଭିୟସ କ୍ଲାସରେ କଣ ହେଇଥିଲା? ଚରଣାମୃତ ହାଉ ଟୁ ଚରଣାମୃତ ଆଉ ଫୁଲ ପ୍ରସାଦ ନା ନାଇଁ କଣ ଥିଲା କି ଡିଟେଲ କରିପାରିବ? ହାଉ ଟୁ ଅନର କେମିତି ରେସପେକ୍ଟ ଦବ ଅନର କରିବ ପ୍ରସାଦ ହଉ ବା ଚରଣାମୃତ ହଉ ବା ତୁଳସୀ ହଉ ତୁଳସୀ ହାର ହଉ ବା ଫୁଲ ହାର ହଉ ବା ଖାଲି ଫୁଲ ହଉ ବା ଚନ୍ଦନ ହେଲା ହଉ ତ କେମିତି କରିବ କିଏ ଡିଟେଲ କହିପାରିବ କାହା ମନେ ଅଛି?
ଚରଣାମୃତ ପାଉଛନ୍ତି ତ ଯେତିକି ଆମ ହାତରେ ରହିପାରିବ ସେତିକି ନେଉଛି, ଯେତିକି ଠୁପେ ଯେମିତି ତଳେ ନ ପଡେ ଆଉ ଯେ ଠୁପେ ଆମେ ଯେତିକି ଚରଣାମୃତ ପାଇବା ମାନେ ବହୁତ ପାପ କ୍ଷୟ ହୁଏ ଆଉ ଯେ ଠୁପେ ତଳେ ପଡିଲା ତାର ଦଶ ଗୁଣ ପାପ ମାନେ 80 ଲକ୍ଷ ପାପ ଫଳ ପାଇବା, ସେଥିପାଇଁ ଆଗେ ୟାଦ ନେଲେ ତା ତଳେ ତଳେ ଯେମିତି ନ ପଡୁ ଆଉ ଯେ ତଳେ ୟାଦରୁ ବି ପଡିଲା ଏକୁ ବି ପାଇନବା ଆଉ ପାଇବା ମୁଣ୍ଡରେ ମାରିବା ତାପରେ ହାତ ଆଉ ଯାହା ବି ପାଇବା ଭଗବାନଙ୍କର ପ୍ରସାଦ ଜୟ ମା ପ୍ରସାଦ କହିକି ତାକୁ
ଭଗବାନଙ୍କ ପ୍ରସାଦ ମାଳା ଆସିଲା ବା ତୁଳସୀ ମାଳା ହେଲା ବା ଫୁଲ ମାଳା ତା ଭିତରେ କିଏ କହିବ ପ୍ରଥମେ କଣ କରିବ?
ପ୍ରଥମେ
ପ୍ରଣାମ କରିବ ପ୍ରଣାମ କରିବ ତାପରେ ଆଘ୍ରାଣ କରିବ, କାରଣ ଗୋଟେ ଗୋଟେ ଆମର କଣ କହିଛି ଆମର শরীর প্রত্যেক অঙ্গ প্রত্যেক ভগবান সেবার কে লগাইছিল জন ভক্ত আছে ভাগবত বলে তাঙ্ক চরিত বর্ণনা আছে কে অভিভূ মহারাজ অঙ্গরীশ না তাঙ্কর প্রতি অঙ্গ প্রত্যেক সে ভগবান সেবার লগাইছিল রাজা থাইকি বি কেমিতি তার এক্সাম্পল মুন্ড কু কেমিতি লগাইব ভগবান কু প্রণাম করিবারে বা ভগবান কর চরণ তুলসি হাত হলে তাকে প্রণাম করিবারে না নাই নাক কোন করিব তাহলে তাহলে নাক রে কিছু লাগিবনি ভগবান করে লাগিব আগ্রহণ করিব ভগবান কর চরণ তুলসি আগ্রহণ করিব বা ফুল আগ্রহণ করিব আগ্রহণ করে সেম টাইম রে বি তুমি মহাপ্রসাদ জয় মহাপ্রসাদ করিব যেহেতু প্রসাদ রূপী ভগবান তাকে কোন কৃপা করি আমাকে কোন প্রসাদ করি পঠাই দিন সে না আমি যেতে এই সব চিন্ময় জিনিস ভগবান রিলেটেড যে কোন জিনিস বি সব এই জগত আমি সেটা ভাবুছে এই জগত একচুয়াল সেটা দিব্য জগত ট্রান্সলেটর দরকার দিব্য তো আমি যেতে আমার প্রতি অঙ্গ প্রত্যঙ্গ দ্বারা ভগবান কোনসি রিলেটেড জিনিস যেমন মথা দ্বারা প্রণাম কলে তো মথার একচুয়ালি উপযোগিতা হলো ভগবান প্রণাম করিবার আমি তো বাহার লোকের কেতে কাকু সার্ট মারছে কেতে কাকু প্রণাম করছে কেতে বস কু মানছে কেতে অফিসর কু মানুছে না না তো জগতের অফিসর সবুজ বড় অফিসর কু প্রণাম করিবার সেইটা হলো মথার মানে সবুজ বেস্ট উপযোগিতা কেমনি আগ্রহণ করিবা আমার যেতে সব অঙ্গ প্রত্যঙ্গ অতি চিন্ময় কেমিতি লাভ করিব বা আমি ভগবান কু যিবা পূর্বে আমার বডিটা তো চিন্ময় লাভ করিয়া দরকার কেমিতি করিব যেতে আমার ভগবান রিলেটেড বস্তু গুড়াক সংস্পর্শ রাখে নাক দ্বারা ভগবান কু পুষ্প আগ্রহণ করিবা ভগবান চরণ তুলসি আগ্রহণ করিবা হাত দ্বারা ভগবান সেবা করিবা পাদ দ্বারা ভগবান মন্দির কু আসিবা বা ভগবান ধাম পরি ধাম যিবা বা ভগবান পরিক্রমা করিবা সব অঙ্গ প্রত্যঙ্গ কু ভগবান সেবার করিবা সেমিতি নাক দ্বারা কোন করে পুষ্প কু আগ্রহণ করতে না নাই ঘি ল্যাম্প সেমিতি গোটে থিলা যো ল্যাম্প আসতলা ল্যাম্প কোন করতেলে প্রথম কাপক যোতলা করুণ মহারাজ তারপরে প্রভুপাদ তারপরে ফার্স্ট থিং যে ন জানিতিও কাহাকু কেমিতি দিয়া যায় সে ফার্স্ট ঘি ল্যাম্প ধরিব না যে জানিছি কাহাকু কেমিতি দবে পড়ে সে ধরিব দব যদি ফার্স্ট করুণ মহারাজ প্রভুপাদ তার সিনিয়রিটি হিসাবে মনেছন মে যে তাকে দে দেব সব গোটে কথা মনে রাখতে সবটা লাস্ট দিয়ে নেব সে সমস্তক ব্লেসিং সে পাইব ভজন সাধন করছে ক্ষীর গরম করিবা কৃষ্ণকর ক্ষীর সেটা গরম করিবা কেতে সব ক্ষীর গরম করিবা কেতে লাগে অধঘন্টা টাইম লাগিও তা সে দিন দিন ভরি ওয়েটিং করিবা আমি তো এবে ওয়েটিং করে প্র্যাকটিস না করিবা তাহলে গলম গলে বি পড়েছে সে ধরি পারিল মাটি নিশ্চিত পড়েছে আমি অপেক্ষা করে শিখিবা দরকার লাইন বাহারে ফিল্ম দেখা পাই কেতে লাইন দেখিবার পড়ুছি ভোট লগাইলে কেতে লাইন এটি ভগবান জায়গা তো টিকে তো লাইন রইলে কোন অসুবিধা আছে আর ভগবান সেবা করার পাই কোটি কোটি লক্ষ্মী লাইন রে অছন্তি খালি টিকে সেবা করিয়া পাই টিকে সেবা করিবে আমি লক্ষ্মী তুলনায় কোন তেমন আমি ওয়েটিং করে শিখিয়া দরকার আমি জলদি যাওয়া পাই চাহুছি ভগবত ধামকু তো দুই গলা সেবা ঘি ল্যাম্প হোকলা ঘি ল্যাম্পকু বি অফর কলা হাতর নেকি মথার মধ্যে কি জয় মহাপ্রসাদ কই যাহা কি ভগবান রিলেটেড জয় মহাপ্রসাদ আর মহাপ্রসাদ কথা মু বি কহু এটা আউতর আসলে মু কই দেবি যে মহাপ্রসাদ আমি পাউতে না পাউতে না আমি কিছু ইদার ক্লাসে কিছু মহাপ্রসাদ আপন অনুমতি আছে বা মধ্যে লবতি কেতল মন্দির মহাপ্রসাদ করতে পাইলে পরে তার গোটে প্রেসক্রাইব মন্ত্র অছি করিলে ভালো যেমন জানিছন্তি ন করি করে আটলিস্ট থরে কোন করিবে মহামন্ত্র করিবে মহামন্ত্র করিকি যে ভগবান আছে ভগবান আছে ধন্যবাদ দেবে ভগবান আটলিস্ট যাহ আপন আমি কৃপা করি আমি মহাপ্রসাদ দৌছি পাইসালা পরে বি অতর ধন্যবাদ দেবে নর্মাল কথা আজি দেখিবা কোন অছি পয়সা সদা স্যার তো প্রথমে টপিক দিবা তো প্রথম গোটে ভিডিও দেখিয়া বর্তমান ভিডিও
the conclusion is that after you give up this body, you have another body. And your body is just... What is the difficulty for this time? It's not music that comes one day and is gone the next day. It has a deep spiritual meaning, all based upon the old Sanskrit mantras and prayers. It's something which I think is good for the well-being of people. Krishna said, there's no time when we didn't exist, and there'll be no time when we cease to exist. We are in this body and we go through from birth to death. We stay the same. The soul is the same, but the body is changing.
Causes continuous unsatisfaction of the soul, and we can't understand. you do not love Krishna, therefore do not love the house, who said that? So your love will remain dependent. It will never be complete. And if you love Krishna, then you love in this moment. It's not interesting to kill another ant. That is real. You kill your own son? Why? Because you love it.
We let animals suffer greatly for our own pleasure and greed.
That I am an individual soul, a particle.
କିଏ କିଛି ବୁଝିପାରିଲେ ସର୍ବେଶ୍ୱର ପ୍ରଭୁ
ଆମେ ଏଇ ଯୋଉ ଜନ୍ମ ଆମେ ପାଇଛେ ଏବେ ମନୁଷ୍ୟ ଜନ୍ମ ସେଇଟାରେ ଆମେ ଯୋଉ କର୍ମରେ ଆମେ ଲିପ୍ତ ରହୁଛନ୍ତି ଏବେ ତ ସିଏ ବ୍ୟାଡ୍ ସିନ୍ସ ହଉ ଖରାପ କର୍ମ ହଉ କି ଭଲ କର୍ମ ହଉ ସେଇ ହିସାବରେ ଆମେ କେତେଟା ତାର ଫଳ ସଙ୍ଗେ ସଙ୍ଗେ ଭୋଗୁଛନ୍ତି ତ କେତେ ତାର ତା ଆର ଜନ୍ମରେ ଆମେ ଭୋଗିବାକୁ ପଡ଼େ ସପୋଜ୍ ଆମେ ଧର କେଉଁ ଗୋଟେ ମାଛ ଖାଉଛନ୍ତି ମାଂସ ଖାଉଛନ୍ତି ତ ସେଇ ହିସାବରେ ଆମକୁ ପୁଣି ଆର ଜନ୍ମରେ ସେଇ ମାଛ ରୂପରେ ଜନ୍ମ ହେଇତେ ପଡ଼ିବ କି ସେଇ ଛେଳି ରୂପରେ ଜନ୍ମ ହେଇତେ ପଡ଼ିବ ତାକୁ ପୁଣି ଯିଏ ଯିଏ ମାରିଥିବ ପୁଣି ସେ ଆମକୁ ଅପୋଜିଟ୍ରେ ତ ମାରିବ ତ ଏଇଭଳିଆ ଏଇଟା ରୋଟେସନ୍ ଚାଲିବ
ହରେ କୃଷ୍ଣ ବହୁତ ବହୁତ ଧନ୍ୟବାଦ ଗୋବିନ୍ଦକୁ ତ ହୃଦୟର ପରିବର୍ତ୍ତନ ହେଲା ତାଙ୍କର ଯେଉଁମାନେ ଗୋଟେ ଦିନ ବା ଗୋଟେ ମୁହୂର୍ତ୍ତ ଆମିଷ ନ ଖାଇକି ରହିପାରୁନଥିଲେ ଇଲିସିଟ ସେକ୍ସ ସବୁ ପ୍ରକାର ପାପକର୍ମ ଯେଉଁମାନେ ପାପକର୍ମ କରୁଥିଲେ ସେମାନେ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଦ୍ୱାରା ଶ୍ରୀଲ ପ୍ରଭୁପାଦ ତାଙ୍କ ହୃଦୟର ପରିବର୍ତ୍ତନ କଲେ ତ ସେ ହୃଦୟର ପରିବର୍ତ୍ତନ ବା ଟ୍ରାନ୍ସଫର୍ମେସନ୍ ଅଫ୍ ହାର୍ଟ ମାନେ କ'ଣ ସେ ହୃଦୟର ପରିବର୍ତ୍ତନ କ'ଣ ଆମେ ବୁଝୁଛନ୍ତି ସେ କ'ଣ ଆମେ ବୁଝିବା ଯେ ହୃଦୟର ପରିବର୍ତ୍ତନ ହେଇଗଲା ତ ସେଇଟା ଆମେ ବୁଝିବା ଆଜି ଏଇ ହୃଦୟର ପରିବର୍ତ୍ତନ କ'ଣ ହେଇଛି ନା ହୃଦୟର ପରିବର୍ତ୍ତନ ବିଷୟରେ ଆମର ବୈଦିକ ସାହିତ୍ୟରେ ବୈଦିକ ଶାସ୍ତ୍ର ମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ କାହାର କାହାର ହୃଦୟର ପରିବର୍ତ୍ତନ ହେଇଛି ଏବଂ ଆମେ ଗୋଟେ ଏକ୍ସାମ୍ପଲ୍ ନବା ଯେ ଆମେ ବହୁତ ଗୁଡ଼ିକ ସିରିଏଲ୍ ଆମେ ଦେଖୁ ଭାରତରେ ଆଉ ଓଡ଼ିଶାରେ ପୌରାଣିକ ସିରିଏଲ୍ ବହୁତ ହି ରାମାୟଣ ମହାଭାରତ ସିରିଏଲ୍ ସବୁ ଆମେ ଦେଖୁ ସେ ସିରିଏଲ୍ରେ ପ୍ରାୟ କ'ଣ ହୁଏ ଜେନେରାଲି କ'ଣ ହୁଏ ଗୋଟେ ଅସୁର ଥାଏ ଆଉ ଗୋଟେ ଦେବତା ଥାନ୍ତି ବା ଭଗବାନ ଥାନ୍ତି ସେ କ'ଣ କରନ୍ତି ଦେବତା ଅସୁରକୁ ମାରିଦିଅନ୍ତି ଏଇ ଯୋଉ ହୃଦୟର ପରିବର୍ତ୍ତନ ବା ଟ୍ରାନ୍ସଫର୍ମେସନ୍ ଅଫ୍ ହାର୍ଟ ସେଟା ମାନେ କ'ଣ ନା ଆସୁରିକ ପ୍ରବୃତ୍ତିରୁ କ'ଣ ହବ ନା ଦୈବ ଗୁଣ ବା ଦିବ୍ୟ ପ୍ରବୃତ୍ତିକୁ ପ୍ରାପ୍ତ ହବା ମେଟେରିଆଲରୁ ସ୍ପିରିଚୁଆଲିଟି ପ୍ରାପ୍ତ ହବା ଜଡ଼ବାଦରୁ କ'ଣ ହବ ନା ଆଧ୍ୟାତ୍ମିକ ବାଦକୁ ଚେଞ୍ଜ ହବା ଯାହା ଯାହା କନଫ୍ୟୁଜନ୍ ହବ ସେ ହାତ ଉପରକୁ ଉଠେଇକି ପ୍ରଶ୍ନ ପଚାରି ପାରନ୍ତି ହରେ କୃଷ୍ଣ ତ ସେ ଯୋଉ ରାମାୟଣ ଆଉ ମହାଭାରତରେ ଆମେ ଯୋଉ ଦେଖନ୍ତି ଯେ ରାମଚନ୍ଦ୍ର ଥିଲେ ରାମଚନ୍ଦ୍ର କ'ଣ କଲେ ନା ରାବଣଙ୍କୁ ମାରିଦେଲେ ଏହାର ଅର୍ଥ କ'ଣ ନା ଭଗବାନ ବା ଜଣେ ଦିବ୍ୟ ପ୍ରକୃତି ସମ୍ପନ୍ନ ବ୍ୟକ୍ତି ଆଉ ଜଣେ ଅସୁର ପ୍ରକୃତି ସମ୍ପନ୍ନ ବ୍ୟକ୍ତିକୁ କ'ଣ କଲା ବଧ କଲା ଧର୍ମ ଜିତିଲା ଅଧର୍ମ ହାରିଲା ତ ଆମେ ସେ ତ କ'ଣ ଥିଲା ନା ଜଣେ ଧର୍ମୀ ବ୍ୟକ୍ତି ଥିଲେ ଆଉ ଜଣେ ଅଧର୍ମୀ ବ୍ୟକ୍ତି ଥିଲେ ଅଧର୍ମୀ ବ୍ୟକ୍ତିକୁ ଧର୍ମୀ ବ୍ୟକ୍ତି ମାରିଦେଲେ କିନ୍ତୁ ଆମ ଏଇ ଶରୀର ଭିତରେ ଆମ ଏଇ ମନ ଭିତରେ କ'ଣ ଅଛି ଅସୁର ଅଛି ଆଉ କ'ଣ ଅଛି ଦେବତା ଅଛି ତ ଆମ ଏଇ ଶରୀର ଭିତରେ ବା ମନ ଭିତରେ ବା ହୃଦୟ ଭିତରେ କ'ଣ ହବ ନା ଆମେ କ'ଣ କରିବା ନା ସେ ଦିବ୍ୟ ଗୁଣକୁ ଆମେ ଡେଭଲପ୍ କରିବା ବଢ଼େଇବା ଅସୁରକୁ ଆମେ ମାରିବା ଅସୁର ଗୁଣକୁ ଆମେ ମାରିବା ସିମ୍ପଲି ଏଇଟା ହଉଛି ତାର ମାନେ ତାର ଅର୍ଥ ତାପରେ କ'ଣ ହୁଏ ନା ସେଇ ଯୋଉ ଚେଞ୍ଜଟା ତାପରେ ଆମେ ଏବେ କୋଉ ଷ୍ଟେଜରେ ଅଛନ୍ତି ସମସ୍ତେ ୟୁଥ ଯୁବକ ସମୟ ଆମର ଏବେ ଆଉ ଯୁବକ ସମୟ ପ୍ରାୟତଃ କ'ଣ କରାଯାଏ ଲର୍ଣ୍ଣିଂର ସମୟ ଶିଖିବାର ସମୟ ଜାଣିବାର ସମୟ ତ ଏଇ ଯୁବକ ସମୟ ଆମେ ସ୍କୁଲ କଲେଜ ଯାହା ବି ଆମେ ଦେଖୁଛୁ ସବୁ ଯୁବକମାନେ ଯାଉଛନ୍ତି ପିଲାମାନେ ଯାଉଛନ୍ତି ବୁଢ଼ାମାନେ ଥୋଡ଼ି ଯାଉଛନ୍ତି ହଁ କେହି ଗୋଟେ ଯାଉଥିବେ ରେୟାରଲି ସବୁ
टुक्का छुआ माने जाउछन्ति स्कूल कॉलेज तो गोटे छोट स्टोरी कहूँ तीन जन लोक बेपारी तीन जन बिजनेसमैन गोटे बिराना जंगल भितर पूरा सुनसान जंगल अच्छी तीन टा तीन जन लोक जाऊँ है तो से जंगल भितर गोटे आवाज शुभिला गोटे एंजेल गोटे ये आवाज शुभिला कहला से कौन कहले कहले आगू को गले तुमको किसी पत्थर मिल से पत्थर गुड़ को नहीं जीव घर को ये हटात चमकी पड़े कौन इमित कौन रात अधरे आम जाऊ जंगल इमित कौन आवाज शुभिला कौन पत्थर अच्छे आगे नहीं जीव समस्ते भावुंत डरी जाइंटे कौन है ना से एंजेल आ कौन कह कौन कह से पत्थर नहीं कि घर को जीव जिते घरे तुम कल सका खोलिक देख से कौन हम ना तुम बहुत खुशी हब बहुत दुखी हब सेम टाइम तुम खुशी भी हब आब दुखी भी हम कौन बुझीपाल कौन सुखी हब से दुखी हब कौन हाउ छाड़ चल आगे गले बहुत गुड़ा पड़ी अंधार रात अंधार किसी देखा सीए कौन कले किए दि चार खंड कौन पत्र पत्र दि चार खंड बेगर पूरीदेला किए दस पंद्रह पूरीदेला हाँ ये कि पूरीदे पूरी दे कि घर को गले घर को गलापर सका देखुं कौन ना से बैग खोल बेलू चिक चिक मारू पूरा हीरा डायमंड किए पांच टा आए दस टा आए खुशी हेले आ दुखी कहीं गले हाथ उपर उठे दुखी कहीं गले बेसी आनी पारे हीरा जानी आई था जानी पारे अंधार से हिसाब से दि चार पूरी दुखी भी हेले खुशी भी हेले ठीक से आम ये युवक समय टा कौन कर समय ये हीरा मान को मान आपणार कर समय दिव्य गुण रूपक हीरा आमको आमको एक्वायर करने पड़ो आम चलीगले कौन हम आम से जिनस पाई ना केवल कांद तो से कौन अच्छी ना आम टाइम टाइम कौन करवा दरकार ना आम हृदय परिवर्तन करवा दरकार किसी शिखा दरकार जानवा दरकार आपटा जानापी आसुचान तो से आपको बहुत बहुत धन्यवाद आपको स्वागत तो ये रेगुला आसतु आई जो हीरा आप आपणतु हीरा को कौन करूँ बैगे पुरात ना कौन हम टाइम चलीज आप बसिक कौन करेंगे कांद श्रील प्रभुपा कौन कले तो प्रथम आम जान ले व्हाट इज ट्रांसफॉर्मेशन ट्रांसफॉर्मेशन टा कौन आम जान ले कौन करिबा ट्रांसफॉर्मेशन कौन तार पर्पस कौन तार उद्देश्य कौन ट्रांसफॉर्मेशन कौन कौन जीवन रे शांति आउ सुखी सुख आनंद आनिबा जीवन रे आ कौन करिबा ना निज जीवन रे हौ एवं कौन करिबा ना समस्त आनंद दबा निजे बंचिबा जियो और जीने दो निजे भी बंचिबा आ समस्त समस्त केमिति भलो भाबरे बंचिबे सेटा भी करिबा एमिति नुए ए स्वार्थपर हे जाई कौन करिबा निजे खाइबे कि बंचिने हमर बापर ना एटा प्राय कौन समस्त निजे बंची जाओ आ निरण मरु ना निजे भी बंचिबा आउ अन्य को भी बंचिया पाई दबा बंचिया पाई दबा आउ कोनो ना एही जीवन रे भी नु है मृत्यु पर जो लाइफ अछि डेथ आफ्टर डेथ जो लाइफ अछि से जीवन रे मध्य आमे आनंदित केबित रहि परिबा सेटा को जदि जानि परिबा ताले आमे कोन करिबा ना आमे हृदय रे परिवर्तन करि परिबा तब श्रील प्रभुपाद ଜଣେ ତାଙ୍କ ଶିଷ୍ୟ ଆସିକି ଜଣେ ପଚାରିଲା, ପ୍ରଭୁପାଦ ତମେ ତମେ ତ ଜଣେ ବାବା, ତମେ ଆସିଛ ଓଡ଼ିଶା ଭଦ୍ରକରୁ ନା ସରି ଭାରତରୁ ଆସିଛ ଏବ୍ରୋଡ୍ ଆମେରିକା ଆସିଲ, ତମ ପୂର୍ବରୁ ବହୁତ କ'ଣ ସାଧୁ ସନ୍ନ୍ୟାସୀ ମାନେ ଆସିଛନ୍ତି, ବହୁତ ଯାଦୁଗର ମାନେ ଆସିଛନ୍ତି, କିଏ ଯାଦୁ କରିକି ସୁନା ଆହାର କାଢ଼ିଦେଉଛି, କିଏ ଯାଦୁ କରିକି ନିଆଁ କାଢ଼ିଦେଉଛି, କିଏ ଯାଦୁ କରିକି ଗୁଲାବଜାମୁନ ଖାଇ ଦେଉଛନ୍ତି, ବ୍ଲେଡ୍ ପାତ୍ର ପୁରୁଛି, କାଗଜ ପୁରୁଛନ୍ତି, ବ୍ଲେଡ୍ କାଢୁଛନ୍ତି, କେତେ କ'ଣ କରୁଛନ୍ତି, ତମେ କ'ଣ ଆସ ଖାଲି ଲେଖୁଛ, ବହି ଲେଖୁଛ ଆଉ ହରେ କୃଷ୍ଣ କୀର୍ତ୍ତନ କର, ନାଚ ଗୀତ ଗାଅ ଆଉ ନାଚ, ଏ ବହି କ'ଣ ଆମ ସଂସାରରେ କ'ଣ କମ୍ ଅଛି ନା, ଏ ବହୁତ ବହି ଅଛି, ଆଉ ବହୁତ ସିନେମା ଚଳଚ୍ଚିତ୍ରରେ ଦୁନିଆ ଗୀତ ଗାଉଛନ୍ତି, ଦୁନିଆ ନାଚ ହଉଛି, ତମେ କ'ଣ କହିଛ, ଜଣେ ଶିଷ୍ୟ ପଚାରିଲା, ସେ କହିଲା ପ୍ରଭୁପାଦ ଆଉ ଗୋଟେ କଥା କହିଲେ, କହିଲେ ଜଣେ ବାବା ମୁଁ ଦେଖି ଆସିଲି କ'ଣ ନା, ସିଏ ତାଙ୍କ ବିଦ୍ୟା ବଳ ତାଙ୍କ ସିଦ୍ଧି ବଳରେ ଗୋଟେ ମାନେ ଏତେ ଲମ୍ବା ନଦୀ ନଦୀକୁ ସେ ପା କରିଯାଉଛନ୍ତି, ଚାଲି ଚାଲିକି ଉପରକୁ ପଡ଼ୁଛନ୍ତି, ସେପଟକୁ ପଡ଼ୁଛନ୍ତି, ଏତେ ସିଦ୍ଧ ବାବା, ତମେ ସେଭଳିଆ କିଛି ଯାଦୁ ଫାଦୁ ପାଇଁ ଦେଖୁନୁ ନାହିଁ, କ'ଣ କଥା କ'ଣ ଆସ ଖାଲି ହରେ କୃଷ୍ଣ ହରେ କୃଷ୍ଣ, ନା କ'ଣ କଲ କ'ଣ କରିଛ କ'ଣ, ପ୍ରଭୁପାଦ ଗୋଟେ ଆନ୍ସର ଦେଲେ, କହିଲେ ହଉ ସିଏ ନଦୀ ପାର କରୁଛି, କେତେ ତାଙ୍କୁ ପଚାରିଛ ନା କେତେ ବର୍ଷ ସାଧନା ସେ କରୁଛନ୍ତି, ହଁ ମୁଁ ପଚାରିଲି, ସେ କହିଲେ 22 ବର୍ଷ ସାଧନା କରିକି ମୁଁ ସେ ନଦୀଟା ପାର କରିଛି, 22 ବର୍ଷ ସାଧନା କରିକି 25 ପଇସା ଦେଲେ ଟଙ୍କା ବାଲାକୁ ଏପଟ ସେପଟ କର, 22 ବର୍ଷ କଣ କରିଛି ସେ ସାଧନା କରୁଛି, କଣ ଫାଇଦା, 25 ପଇସାର କାମଟା ସେ କଲା, 22 ବର୍ଷ ତାର ନଷ୍ଟ। ତେଣୁ ପ୍ରଭୁପାଦ କହିଲେ ମୁଁ କଣ କରିଛି, ଟ୍ରାନ୍ସଫର୍ମେସନ ଅଫ୍ ଦ ହାର୍ଟ, ହୃଦୟର ପରିବର୍ତ୍ତନ କରିଛି, ତମ ସାମ୍ନାରେ ଦେଖେଇକି କହିଲେ, ଏଇ ଯୋଉ ଅଛନ୍ତି ହିପି ମାନେ ଯୋଉମାନେ ବିଦେଶୀ ମାନେ ଯୋଉମାନେ ମାଛ ମାଂସ ମଦ ସ୍ତ୍ରୀରେ ବୁଡ଼ିକି ରହୁଥିଲେ ତାଙ୍କ ହୃଦୟକୁ ପରିବର୍ତ୍ତନ କରିଛି, ତାଙ୍କୁ ଲଣ୍ଡା କରିକି ମାଳା ପକେଇକି ତାଙ୍କୁ ଭଗବାନଙ୍କ ନାମ କରୁଛି, ତାଙ୍କୁ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛି, ଏଇ ଯୋଉ କୀର୍ତ୍ତନ ଆମେ ଦେଖିଲେ ଯୋଉ ନାଚୁଛନ୍ତି କୀର୍ତ୍ତନ କରୁଛନ୍ତି, ତାଙ୍କୁ 100 ଟଙ୍କା ଦିଆ ହେଇନି, ଏଇ 100 ଟଙ୍କା ନିଅ ନାଚ, ଆମର ଯୋଉଭଳିଆ ଯୋଉ ଇଏ ହଉନି ନା ଆନ୍ଦୋଳନ, ବନ୍ଦ କର ବନ୍ଦ କର, ସଞ୍ଜୟ 100 ଟଙ୍କା ପଇସା ଟାଙ୍କିରେ ତେଲ ଭରିଦବ, ଟାଙ୍କିରେ ତେଲ ଭରିବ ତ ଆମେ ଇଏ କରିବୁ ରାଲିର ଯିବୁ, ଚଳିବ ନାହିଁ ଇଏ କଣ ଭ୍ରଷ୍ଟାଚାର ଚଳିବ ନାହିଁ, ଯିଏକି ମାନେ ପୁରା ସିଏ ରିଏଲାଇଜ କରୁଛି ଯେ ଭ୍ରଷ୍ଟାଚାର ପୁରା ହଉଛି, ମୁଁ ବହୁତ ଦୁଃଖ ପାଉଛି ଇଏ ପାଉଛି, ସେଇଥିପାଇଁ ଆସିକି ଦୁନିଆ ସିଏ ନାଟ କୀର୍ତ୍ତନ କରୁଛି, ଦେଖିଲା ବେଳକୁ କାମ ସରିଲା ବେଳକୁ ଆଉ ସେ ହୃଦୟ ପରିବର୍ତ୍ତନ କିଏ କରିଛନ୍ତି, ଶ୍ରୀଲ ପ୍ରଭୁପାଦ, ଜଗଦ୍ଗୁରୁ ଶ୍ରୀଲ ପ୍ରଭୁପାଦ କି, ତ ସେଇ ହୃଦୟ ପରିବର୍ତ୍ତନ ଆମର ହୃଦୟ ପରିବର୍ତ୍ତନ ହେଇନି, ଆମର ହେଇଛି କି, ଆମର ସେ ହୃଦୟ ପରିବର୍ତ୍ତନ ହେଇନି, ଆମେ ବହୁତ ଦିନ ହେଲା କୃଷ୍ଣ କନସିୟସନେସରେ ଆମେ ଯୋଡ଼ିଲେଣି, ବହୁତ ଦିନ ହେଲା ଭକ୍ତ ହେଲେଣି, କିନ୍ତୁ ଆମର ଯୋଉଟା ଆକ୍ଚୁଆଲ ହୃଦୟର ପରିବର୍ତ୍ତନ ସେଇଟା ଆମର ହେଇନି, ସେଇଥିପାଇଁ ଆମେ ସେଇ ଯୋଉ କୃଷ୍ଣଙ୍କୁ ବା ଭଗବାନଙ୍କୁ ଏତେ ଡିପ୍ଲି ଆମେ ଷ୍ଟ୍ରଙ୍ଗଲି ଆମେ ଧରିପାରୁନାହାନ୍ତି, ଭଗବତ ଭଜନ କରିପାରୁନାହାନ୍ତି, କାରଣ ଆମେ ଆମର ହୃଦୟର ପରିବର୍ତ୍ତନ ହେଇନାହିଁ। ତାପରେ ସେକେଣ୍ଡ କ୍ୱେଶ୍ଚନ୍ ଆମେ ଯିବା, ୱାଇ ଇଜ୍ ଟ୍ରାନ୍ସଫର୍ମେସନ୍ ନେସେସରୀ, ଏଇ ଟ୍ରାନ୍ସଫର୍ମେସନ୍ ବା ଏଇ ପରିବର୍ତ୍ତନ ଆମର କ'ଣ ଦରକାର, କ'ଣ ଦରକାର, ଆମେ ତ ଖାଉଛୁ ପିଉଛୁ ବଞ୍ଚୁଛୁ ଠିକଠାକ କରୁଛୁ, କଲେଜ ଯାଉଛୁ ସ୍କୁଲ ଯାଉଛୁ ପାଠ ପଢୁଛୁ ଜବ୍ କରୁଛୁ ଚାକିରି କରୁଛୁ, ଆମ ହୃଦୟ ପରିବର୍ତ୍ତନ କ'ଣ ଦରକାର, ଆମର ନକଲେ ଅସୁବିଧା କ'ଣ ହବ, ତ ସେଇ ସେକେଣ୍ଡ ନେକ୍ସଟ ୱାଇ ଇଜ୍ ଟ୍ରାନ୍ସଫର୍ମେସନ୍ ନେସେସରୀ ପଏଣ୍ଟ ଟୁ ପଣ୍ଡର, ଦ ପାରାଡକ୍ସ ଅଫ୍ ଆୱାର ଟାଇମ୍ ଇଜ୍ କ'ଣ, ଆମ ହୃଦୟ ପରିବର୍ତ୍ତନ କାହିଁକି ଦରକାର, first point, how to live our life in harmony with God and nature. आमे आमो आमर कौन ना प्रकृति और भगवान का सहित आमे को बड़ा मेड़ खाई हारमोनी माने सपोर्टेड बुझी ना सपोर्ट कला भाया आम आम जीवन टाक बीतवा नेचर को ये देखिले पूर्व वीडियो देखिले केते परमाणु बम केते कौन हो आमे केते कौन जिनस यूज करुचु या जोटा कि आम नेचर उपरे कौन करुची बहुत कुप्रभाव पकाउची डीओ पाकुर नहीं कि आउ फ्रीज रेफ्रिजरेटर आमे साइंस रे बहुत किछ जिनस पाठ पढ़ुचु एसी एयर कंडीशनर पाकुर नहीं कि बहुत किछ जिनस कौन करुची ना आमे केमेति भल रही जउ सेटा आमे चिंता करुचु कि आम नेक्स्ट पीढ़ी जो माने अछन नेक्स्ट जनरेशन अछन से माने पय आमे चिंता करु कि से माने जे केते कष्ट पाइबे जो ओजन स्तर जो आस्ते आस्ते कौन है रंध्र हो गला जहाँ पर अल्ट्रा वायलेट जो किरण आसो आम डायरेक्ट आम बॉडी रे टच करिवो आम कौन हम ना आम बहुत प्रकार डिजीज हम से आम चिंता कर फायदा चिंता कर तेणु कौन हो नेक्स्ट जेनेशन आम बहुत दुख पाइबे आमर छुआ पा मैंने दुख पाइबे नेक्स्ट कौन ना हाउ टू बिहेव इन ए वे दैट ब्रिंग्स हैप्पीनेस टू अस एंड अदर्स आम एमती व्यवहार करवा जोटा निज पाई भी मंगल हम आने भी से प्रकार बिहेव करवा दरकार आम से प्रकार व्यवहार करम लाइफ ना करना कहीं आम हृदय परिवर्तन ही नहीं तापर कौन कर जो आम सिचुएशन को चेंज करा भल खराब रु भल आम बहुत एंजाइटी अच्छु बहुत दुख रु बहुत जंत्रणा पाच बहुत चिंता अच्छी आम से चिंतार आम मुक्ति पाइबा आम जो देखार गोटे नजरिया अच्छी पॉइंट ऑफ व्यू से व्यूटा आम चेंज करवा केमिति हम से हृदय परिवर्तन है आर्टिफिशियल सब जिन हमी के हमने आर्टिफिशियल तुमको कह तुम्हें प्रणाम कर तुम हृदय रू जब तुम जब ग्रहण न कर दिवना तुम पांच दिन कर सात दिन कर दिन कौन कर हृदय रू से ग्रहण करना आम बुझलु जिनसा कौन आम को चैंटिंग कर चैंटिंग कर हर एक समय कीर्तन कर आम भितर हृदय सब कलमस सब कौन मैला सब सफा कि कहीं आम हृदय परिवर्तन ही नहीं आम से हृदय ग्रहण कर हाउ टू बी लव्ड बाय ऑल सब पॉइंट कवर करें कवर करवा तो समस्त केमी भल पाइबा प्रभुपा से कथा गोटे कहले जे केवल मनीष को नुहे पिंपुड़ी को मध्य छोट पिंपुड़ी को मध्य आम सम्मान करवा दरकार भल पाइबा दरकार केवल मनीष को भी नुहे तेणु आमर ट्रांसफॉर्मेशन दरकार परिवर्तन दरकार यही सब कारण पाई ये जो दसटा कारण अच्छी सब कारण पाए बहुत सुंदर सुंदर ये लिखाई पाराडक्स गुड़िक पाराडक्स मान हूँ कौन ना विरोध विरोधाभास वी हैव टॉलर बिल्डिंग्स बट शॉर्टर टेम्पर वाइडर फ्रीवेज but narrow viewpoint we spend more but have less bahut ara kharcha karuchanti kintu kom pauchanti we buy more but enjoy it less ara bahut ki jinso kinuchanti kintu kete jinso ame use karuchu gote badhiya sundar kotha ra amader guru kohanti ame sei tokka ta kharcha kariya pai chahanti जो टाटा आम निजे रोजगार करूँ कौन करने से जिनस किणवाई ଯୋଉଟା ଆମର କିଛି ଦରକାର ନୁହେଁ। କାହିଁକି କରନ୍ତି ନା ସେଇ ଲୋକମାନଙ୍କୁ ଦେଖିବା ପାଇଁ ଯାହାକୁ ଆମେ ପସନ୍ଦ କରୁନା। ବୁଝିପାରୁଛ ନା କଣ? ଫାଷ୍ଟ କଣ କହିଲି, ସେଇ ଟଙ୍କାଟା ଆମେ ଖର୍ଚ୍ଚ କରିବା ପାଇଁ ଚାହାନ୍ତି ଯୋଉଟା ଆମେ ରୋଜଗାର କରୁନୁ, କ୍ରେଡିଟ କାର୍ଡ। ଲକ୍ଷ ଲକ୍ଷ ଟଙ୍କା ବାଲାନ୍ସ ଦେଇଦେଉଛି ବ୍ୟାଙ୍କ, ଆମେ ସେଟା ଆମ ଟଙ୍କା ନୁହେଁ, ତାର ଗୋଟେ ଲିମିଟ ଥିବ 5 ଲକ୍ଷ 10 ଲକ୍ଷ ଟଙ୍କା। ଜଗନପୁର ଭଲସେ ଜାଣିଥିବେ, କଟିଯାଇ କ୍ରେଡିଟ ହିସାବରେ ସବୁ ମାଲ ଆଣନ୍ତି ଇଏ ଆଣନ୍ତି, ତ ସେ ଟଙ୍କାଟା ଆମର ନୁହେଁ। କିନ୍ତୁ କ୍ରେଡିଟ କାର୍ଡ ପୁରେଇ ଦେଲେ 10,000 ସପିଂ, 18,000 ସପିଂ, 20,000 ସପିଂ, କିନ୍ତୁ ଆମର ନୁହେଁ ସେ ଟଙ୍କାଟା। କଣ କରିବା ପାଇଁ, କଣ କିଣିବା ପାଇଁ ଯୋଉଟା ଆମର ଦରକାର ନାହିଁ। କପ୍ ସେଟ୍, ଡାଇନିଂ ସେଟ୍, ତା ଦେହରେ ଗୋଟେ ଦିଟା ଖଣ୍ଡେ ୟୁଜ ହଉଥିବ କି ନାହିଁ, ଏପରି ବହୁତ ପ୍ରକାର ଜିନିଷ ଆମେ କିଣି ଦଉଛୁ କିନ୍ତୁ ଆମର ଦରକାର ବି ହଉନି। ହଳ ହଳ ସାର୍ଟ ପ୍ୟାଣ୍ଟ ଗୋବିନ୍ଦ ପ୍ରଭୁ, କିନ୍ତୁ ଆମର ଖଣ୍ଡେ ଦୁଇ ଖଣ୍ଡ ପିନ୍ଧିଲେ ଗଲା। ଏବେ ସେଇ ସବୁ ନିଶା ଗଲାଣି ପ୍ରଭୁଙ୍କର, ସେସବୁ ନିଶା ଆଉ ସେସବୁ ବି ଜିନିଷ ଗଲାଣି, ତ ଆମର କିଛି ଦରକାର ନାହିଁ ନିହାତି। ଗୋବିନ୍ଦରୁ ନିଜେ କୁହନ୍ତୁ, ତ ବହୁତ କିଛି ଜିନିଷ ଆମେ କିଣୁଥିଲେ, ବହୁତ କିଛି ଜିନିଷ ଆମେ କିଣନ୍ତି, କିନ୍ତୁ ଆମର କିଛି ନେସେସରି ନାହିଁ, ଖଣ୍ଡେ ଦୁଇ ଖଣ୍ଡ ହେଲେ ଆମର ଚଳିଯିବ। କାହିଁକି କାହିଁକି ଆମେ କିଣୁଛନ୍ତି ନା ସେଇମାନଙ୍କୁ ଦେଖେଇବା ପାଇଁ ଯୋଉମାନେ ଆମର ଆମକୁ ଆମେ ତାକୁ ପସନ୍ଦ କରୁନା। ବହୁତ ଷ୍ଟାଇଲ ହେଉଛି, ଦେଖିବା ମୁଁ ଏମିତି ଗୋଟେ ଜିନ୍ସ କାଲିକି ଆଣିବି ତାକୁ ମୁଁ ପୁରା ଇଏ କରିଦେବି, ଆରେ କିନ୍ତୁ ଆମକୁ ଭଲ ପାଉଛି ତାଙ୍କୁ ଦେଖେଇବା ପାଇଁ ନା, ଯୋଉମାନେ ତାକୁ ଭଲ ଲାଗନ୍ତି ନାହିଁ ତାଙ୍କୁ ଦେଖେଇବା ପାଇଁ। ତାହେଲେ ମିନିଂ କଣ, ୟାର କଣ ମାନେ? ସେଇଥିପାଇଁ ହୃଦୟ ପରିବର୍ତ୍ତନ ଦରକାର। ତେଣୁ ତାପରେ କଣ କହୁଛି, ୱି ହାଭ୍ ମୋର ଡିଗ୍ରୀ ବଟ୍ ଲେସ୍ ସେନ୍ସ, ବହୁତ ବହୁତ ଡିଗ୍ରୀ ଆମ ପାଖରେ ଅଛି କିନ୍ତୁ ଗୋଟେ କି ଜିନିଷ ଆମେ ଜାଣିନୁ ବୁଝିନୁ। ଡିପ୍ଲୋମା ଡିଗ୍ରୀ, ଏମ୍ଟେକ୍, ବିଟେକ୍, ସିଟେକ୍, ଡିଟେକ୍, କେତେ କଣ ଆମେ ଟେକ୍ କଲୁଣି କିନ୍ତୁ କିଛି ଆମର ଜଣା ନାହିଁ, ଆମେ ସେନ୍ସ ନାହିଁ ଆମ ପାଖରେ। ଚାକିରି କଲାବେଳକୁ ସାର୍ କିଛି ଟ୍ରେନିଂ ପ୍ରୋଗ୍ରାମ ଅଛି ନା, ଆମେ ଜାଣିନୁ କିଛି, ଆଉ ପାଠ ପଢିଛ ପ୍ରାକ୍ଟିକାଲ କରିଛ ସେଇ କଥା କୁହାଉଛି। ତାପରେ କଣ କୁହାଉଛି, ମୋର ଏକ୍ସପର୍ଟ ବଟ୍ ମୋର ପ୍ରୋବ୍ଲେମ, ବହୁତ ବଡ ବଡ ଏକ୍ସପର୍ଟ ଆମର ଅଛନ୍ତି, ବହୁତ ବଡ ବଡ ଇଞ୍ଜିନିୟର ଅଛନ୍ତି, ବହୁତ ବଡ ବଡ ପୋଲ ବନଉଛନ୍ତି, ଦୁଇ ଦିନ ବେଳକୁ ପୋଲ ଭୁଶୁଡ଼ି ପଡୁଛି, ବହୁତ ବଡ ବଡ ଫ୍ଲାଟ ବନଉଛନ୍ତି, କଣ ହଉଛି ନା ଭୁଶୁଡ଼ି ପଡୁଛି, ଭାଙ୍ଗି ଯାଉଛି। ବହୁତ ବଡ ବଡ ଏକ୍ସପର୍ଟ ଅଛନ୍ତି, ବହୁତ ବଡ ବଡ ପ୍ରୋବ୍ଲେମ ଅଛି ଆମର। ମୋର ମେଡିସିନ ବଟ୍ ଲେସ୍ ୱେଲନେସ, ମେଡିସିନ ଷ୍ଟୋର ମୁଁ କାଲି ଯାଇଥିଲି ଦୀନଦୟାଲ ମେଡିସିନ ଷ୍ଟୋର, ମୁଁ ଦେଖିଲି କେତେ ପ୍ରକାର ମେଡିସିନ, ଲକ୍ଷ ଲକ୍ଷ ପ୍ରକାର ମେଡିସିନ ଆଉ କୋଟି କୋଟି ପ୍ରକାର କଣ ଡିଜିଜ ରୋଗ। ତେଣୁ ଆମର ହୃଦୟ ପରିବର୍ତ୍ତନ ଦରକାର। ତାପରେ କଣ ବହୁତ ସୁନ୍ଦର ଏଠି କହିଛନ୍ତି ଯେ ୱି ହାଭ ଆଡେଡ୍ ଇୟର୍ସ ଟୁ ଲାଇଫ ବଟ୍ ନଟ୍ ଲାଇଫ ଟୁ ଇୟର୍ସ। ବହୁତ ସୁନ୍ଦର ସେଣ୍ଟେନ୍ସଟା ଲାଗିଲା ମୋତେ ଏଇଟା, ଯେ ଆମ ଜୀବନରେ ଆମେ କଣ ନା ବହୁତ ବର୍ଷକୁ ଆଡ୍ କଲୁଣି, 25 ବର୍ଷ, 32 ବର୍ଷ, 30 ବର୍ଷ, 40 ବର୍ଷ, କିନ୍ତୁ ସେଇ ବର୍ଷ ଭିତରେ ଗୋଟେ ମୁହୂର୍ତ୍ତ ବି ଜୀବନକୁ ଆଡ୍ କରିନୁ ଆମେ, ଆମେ ଗୋଟେ ମୁହୂର୍ତ୍ତ ବି ଆମେ ବଞ୍ଚି ନା, ଆମେ ପ୍ରତ୍ୟେକ ମୁହୂର୍ତ୍ତ କଣ କରୁଛୁ ନା ମରୁଛୁ କେବଳ, ମାନେ କୁହନ୍ତି ନା ମରୁ ମରୁ ବଞ୍ଚୁଛୁ। ତ ଚିନ୍ତା କରିବା ଦରକାର ଏସବୁ ଡିପ୍ଲି, ସେଇଥିପାଇଁ ଆମର ହୃଦୟରେ ପରିବର୍ତ୍ତନ ଦରକାର, ନହେଲେ ଏଇଭଳିଆ ଲାଇଫଟା ମିଳିଛି, ଚୁଟକିର ମିଳିଛି, ଆଉ ସରି ଚୁଟକିର ମିଳିନି, ବହୁତ ପରିଶ୍ରମରେ ମିଳିଛି, ବହୁତ କଷ୍ଟରେ ମିଳିଛି, କିନ୍ତୁ ଚୁଟକିରେ ଖତମ ହେଇଯିବ ଲାଇଫଟା। କଣ ସବୁ ପ୍ରଭୁ ଲାଇଫଟା ଏଇଭଳିଆ ଚାଲିଯିବ, ଆମେ ଆମେ ଏକ୍ସପିରିଏନ୍ସ ହେଇଗଲାଣି ଆମର ଏଇଠି କିଛି ଦିନ ମାନେ ଭିତରେ ଆମର ଏକ୍ସପିରିଏନ୍ସ ହେଇଗଲା, ପରମ କରୁଣା ପ୍ରଭୁ, ପୀତାମ୍ବର କୃଷ୍ଣ ପ୍ରଭୁ, ପୂର୍ଣ୍ଣ ପୀତାମ୍ବର ପ୍ରଭୁ, ଆମର ସରଳ ଦିପୁ ପ୍ରଭୁ, ଲାଇଫଟା ଏଇଭଳିଆ ଚୁଟକିରେ ଖତମ ହେଇଯିବ ପ୍ରଭୁ, ଚୁଟକିରେ କିଛି କରିପାରିବାନି ଆମେ। ତେଣୁ ଆମକୁ ସେଇ ହୀରା ଗୁଡିକୁ କଣ କରିବା ପାଇଁ ପଡିବ, ନିଜର କରିବା ପାଇଁ ପଡିବ। ଆମେ କହୁଛନ୍ତି ଆମେ ଭଲ ଲୋକ, ଭଲ ଲୋକ କେବେ ଜାଣିବା, ଯେତେବେଳେ ସେ ମଲା ପରେ କେତେ ଲୋକଙ୍କ ଆଖିରୁ ଲୁହ ବାହାରୁଛି, ତାହେଲେ ଜାଣିବା ଯେ ତମେ କିଛି ଭଲ କାମ କରିଛ ଜୀବନରେ। କିନ୍ତୁ ମଲା ପରେ ମରିଛି, ଆଉ ଦି ଦିନ ପୂର୍ବରୁ ମଲାନି କାହିଁକି, ବର୍ଷେ ପୂର୍ବରୁ ମଲାନି କାହିଁକି, ଏଣା ଭାରି ଟେନସନ ଦେଉଥିଲା, ଭାରି ଯନ୍ତ୍ରଣା ଦେଉଥିଲା, ଲୋକମାନଙ୍କୁ ଭାରି କଷ୍ଟ ଦେଉଥିଲା, ସେଭଳିଆ ଜୀବନ ପାଇଁ ଲାଭ କଣ? ହରିହର ପ୍ରଭୁ କଣ ଲାଭ? କିଛି ଲାଭ ନାହିଁ। ତେଣୁ ଆମକୁ ସେଇଭଳିଆ ଜୀବନ ବିତେଇବା ପାଇଁ ପଡିବ ଯେ ଏକ୍ସାମ୍ପଲ, ଉଦାହରଣ ହବା ପାଇଁ ପଡିବ ସମାଜ ଆଗରେ, ଯେ ହଁ ଏ ପିଲା ସୁଶାନ୍ତ ବା ସୁଶାନ୍ତ ପ୍ରଭୁ ଏ ପିଲା ହରେ କୃଷ୍ଣ କରୁଛି ବା ମନ୍ଦିର ଯାଉଛି, ତାର ଗୁଣ ଦେଖ, ତା ହ୍ୟୁମିଲିଟି ଦେଖ, ତା ନମ୍ରତା ଦେଖ, ତା ଭଦ୍ରତା ଦେଖ, ତାହେଲେ ଯାଇକି ଲୋକମାନେ ଆକୃଷ୍ଟ ହେବେ ଏ ହରେ କୃଷ୍ଣ ମୁଭମେଣ୍ଟକୁ ଗ୍ରହଣ କରିବା ପାଇଁ, ତାକୁ ଭଲ ଲାଗିବ, ନହେଲେ କିଛି ଫାଇଦା ହବନି। କଣ ସେ ତିଲକ ମାଳି ପକେଇ ସେଇଗୁଡା ତ ହଉଛି ବାତରା ଭଳିଆ, ଆଉ ଲାଭ କଣ ହଉଛି ନା କଣ? ଆଶୁତୋଷ, ଏଇଟା ହଉଛି ଚିନ୍ତାର ବିଷୟ, ଏଇଟା ଚିନ୍ତାର ବିଷୟ ଯେ ଆମର ହୃଦୟର ପରିବର୍ତ୍ତନ ହେଲାନି। ଦଶ ବର୍ଷ, ପନ୍ଦର ବର୍ଷ, କୋଡ଼ିଏ ବର୍ଷ ହେଇଗଲା ଆମର, କିନ୍ତୁ ଆମର ହୃଦୟର ପରିବର୍ତ୍ତନ ହେଲାନି। ବହୁତ ଜିନିଷ ଅଛି ଆମକୁ ନିଜେ ବୁଝିବା ପାଇଁ ପଡିବ, କେହି ଏମିତି ଖୁଆଇ ଦେବେନି ଆମକୁ, ନିଜକୁ ସିରିୟସ ହବା ପାଇଁ ପଡିବ ଭକ୍ତି ଲାଇଫରେ, ନହେଲେ ଆମେ ଠକିଯିବା। ସେଇଥିପାଇଁ ସମସ୍ତେ ଏ ସଣ୍ଡେ କ୍ଲାସକୁ ସମସ୍ତେ ଆସି କରୁନାହାନ୍ତି। ଭଦ୍ରକର କେତେ ୟୁଥ ଅଛନ୍ତି, ହଜାର ହଜାର ଯୁବକ ଅଛନ୍ତି, ସମସ୍ତେ ଆସିପାରୁନାହାନ୍ତି, କାହିଁକିନା ସମସ୍ତଙ୍କୁ ଏଇ ଚାନ୍ସ ମିଳେନି, ସମସ୍ତଙ୍କୁ ଏଇ ଚାନ୍ସ ମିଳିବନି, କେବେ ହେଲେ ମିଳିବନି। ଆଉ ଯଦି ଆପଣମାନଙ୍କୁ ମିଳିଛି ତାର ସଦୁପଯୋଗ କରନ୍ତୁ। ତାପରେ ବହୁତ କିଛି ଜିନିଷ ଅଛି, ହରେ କୃଷ୍ଣ। ନେକ୍ସଟ ଆମର କଣ ହଉଛି, କାହିଁକି ଆମର ଦରକାର, ଆଉ ବହୁତ ନେକ୍ସଟ ଆମର ବହୁତ କିଛି ପ୍ରୋବ୍ଲେମ ଅଛି, ଲିଷ୍ଟ ବନେଇଲେ ତ ଲିଷ୍ଟ ସରିବନି, କ୍ରାଇମ ଅଛି, ସୁଟିଂ ଆମର କାଲି ନା ଦୁଇ ତିନି ଦିନ ପୂର୍ବରୁ ପୁରୁଣା ବଜାରରେ ଗୋଟେ କେସ୍ ହେଇଛି, ଶୁଣିଥିବେ ସମସ୍ତେ, ଗୋଟେ ପାଞ୍ଚ ଛଅ ବର୍ଷର ପିଲାକୁ କଣ କରୁଛନ୍ତି ନା, ସନ୍ଧ୍ୟାରେ ତ ପାଞ୍ଚ ଛଅ ବର୍ଷ ପିଲାକୁ କିଡନାପ କରିକି ନେଇକିରି ତାକୁ ମାରିକିରି ତାଙ୍କ ସ୍କୁଲ ବ୍ୟାଗରେ ଚେନ୍ ଭିତରେ ପୁରେଇ ଦେଇକି ତାଜା ବୁଟ ଦେଇଛନ୍ତି। ହେ ପ୍ରଭୁ, ମଣିଷ କୋଉ ସ୍ତରକୁ ଆସିଗଲାଣି, ବଡ ପିଲା ବି ନୁହେଁ, ସତର ଅଠର ବର୍ଷର ଛୁଆ ମାନେ ସବୁ ନିଜ ରିଲେସନ ତାହେଲେ କଣ, କୋଉ ସ୍ତରକୁ ଆସିଗଲାଣି ମଣିଷ? ଏଇଥିରେ ଆମେ କହୁଛନ୍ତି ମଣିଷ ମାନେ ସାଇନ୍ସ ଡେଭଲପ କଲାଣି, ଆମେ ବହୁତ ଡେଭଲପ, ଆମ ପାଖରେ ଆଇଫୋନ ସିକ୍ସ ଅଛି, ସାମସଙ୍ଗ ସିକ୍ସ ଏସ୍ ଅଛି, ଆମେ ବହୁତ ଡେଭଲପ, ସାଇନ୍ସ ଆମକୁ ବହୁତ କିଛି ଦେଇଛି, ସାଇନ୍ସ ବି ଦେଇଛି ଆମକୁ, ଏଇ ଏଇ ଜିନିଷ ବି ଆମକୁ ସାଇନ୍ସ ଦଉଛି। ଗୋଟେ ନିର୍ମମ ବାଳକକୁ ତାକୁ ହତ୍ୟା କରାହଉଛି, ଆଉ ହତ୍ୟା କରୁଛନ୍ତି କୋଉମାନେ, ସେଇ ଛୁଆମାନେ, ପନ୍ଦର ଷୋହଳ ବର୍ଷର ଛୁଆମାନେ, ମାନେ ଶୁଣିଲା ବେଳକୁ ମାନେ ଆଶ୍ଚର୍ଯ୍ୟ, କଣ ଆଶ୍ଚର୍ଯ୍ୟ, ଏତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ମାନେ ମୁଁ ବ୍ୟକ୍ତ କରିପାରୁନି। ତ ସେଇଥିପାଇଁ ଆମର ହୃଦୟ ପରିବର୍ତ୍ତନ ଦରକାର। ଆଉ କଣ ହଉଛି, ଡିଭୋର୍ସ, ଡିଭୋର୍ସ କେସ୍, ଡିଭୋର୍ସ କଣ ହଉଛି ନା, ଆମେରିକାରେ 70% 70 70% ବିବାହ ତିନି ବର୍ଷ ବିବାହର ତିନି ବର୍ଷ ପରେ ଡିଭୋର୍ସ ହେଇଯାଉଛି। ମାନେ ଯଦି ଶହେ ଜଣ ବାହାଘର ହେଇଥିବ ସତୁରିଟା ବାହାଘର ତିନି ବର୍ଷ ପରେ କଣ ହେଇଛି ଡିଭୋର୍ସ ହେଇଯାଉଛି ଅଲଗା ହେଇଯାଉଛି ସମସ୍ତେ। ହଁ ସେଟା ଆମେ କହିବା ଯେ କଣ ହଉଛି ନା ବ୍ରୋକେନ୍ ରିଲେସନସିପ୍ କମ୍ପାଉଣ୍ଡେଡ୍ ମିସ୍ଅଣ୍ଡରଷ୍ଟାଣ୍ଡିଂ ଇନ୍ଟଲରେନ୍ସ ଅନଲିମିଟେଡ୍ ଏକ୍ସପେକ୍ଟେସନ ଏହାର ହଉଛି ଆନ୍ସର। ଆମର କଣ ହଉଛି ନା ବଡ ବଡ ଗୋଟେ ବଢିଆ ସୁନ୍ଦର ଥିଲା ୱି ହାଭ୍ ବିଗ୍ ହାଉସେସ୍ ଫ୍ୟାନ୍ସି ହାଉସେସ୍ ବଟ୍ ବ୍ରୋକେନ୍ ହୋମ୍ସ। ବହୁତ ବଡ ବଡ ଫ୍ଲାଟ ଇଣ୍ଟେରିୟର ଏକ୍ସଟେରିୟର ଏତେ ଲୁକ୍ ଏତେ ଶଙ୍ଖ ମଲମଲ ଆମର କଣ ଫରିସ୍ ବା ଇଏ ଫ୍ଲୋର କେତେ ଡିଜାଇନ ଡିଜାଇନର ଆମର ଘର କେତେ ଫର୍ଣ୍ଣିଚର ଟିଭି ଫ୍ରିଜ ଏୟାର କଣ୍ଡିସନର କିନ୍ତୁ ସ୍ୱାମୀ ସ୍ତ୍ରୀ ଭିତରେ କଥାବାର୍ତ୍ତା ଥିବ କଣ ଫାଇଦା ଚିନ୍ତା କରିବାର ବିଷୟ। ବହୁତ ବଡ ବଡ ବଙ୍ଗଲୋ ରହୁଛନ୍ତି କିଏ ଦୁଇ ଜଣ କୁକୁର ଆଉ ଚାକର ଦୁଇ ଜଣ ରହୁଥିଲେ ମାଲିକ ଆମେରିକାର ଅଛି ସେ ଆସୁଛି ଅଢେଇ ବର୍ଷ ତିନି ବର୍ଷ ଥରେ ଆସୁଛି କୁକୁର ଆଉ ଚାକର ଦୁଇ ଜଣ କଣ ସେ ପଇସାର ଭ୍ୟାଲ୍ୟୁ ସ୍ୱାମୀ କମାଉଛି ସ୍ତ୍ରୀ କମାଉଛି ଛୁଆପିଲା କମାଉଛନ୍ତି ସବୁ ରୋଜଗାର କରୁଛନ୍ତି କିନ୍ତୁ ଶାନ୍ତି ନାହିଁ। ଏସବୁ ବିଷୟରେ ହଳାଇ ଗୁରୁଙ୍କ କ୍ଲାସ ଶୁଣିବ ମାନେ ପୁରା ଛୁରୀ ବାଜିବ ପୁରା ହୃଦୟରେ। ତ କଣ ଦରକାର ଆମର ସେଇଥିପାଇଁ ଆମର କଣ ଦରକାର ଟ୍ରାନ୍ସଫର୍ମେସନ ଦରକାର ହୃଦୟର ପରିବର୍ତ୍ତନ ଦରକାର। ତ ସେଇ ହୃଦୟର ପରିବର୍ତ୍ତନ କଣ ହବ ତାପରେ ପଲ୍ୟୁସନ ନେକ୍ସଟ ପଲ୍ୟୁସନ ଏୟାରରେ ନୁହେଁ କୋଉଠି ହୃଦୟରେ ହାର୍ଟରେ ପଲ୍ୟୁସନ ଆମର ଏଜ୍ ଲୋନଲିନେସ୍ ଆଉ କଣ ନା ଫୁଡ୍ ସର୍ଟ ଷ୍ଟ୍ରେସ୍ ହାଇପରଟେନସନ୍ ବିଭେରି ଆଣ୍ଡ ଚିଟିଂ ଠକେଇବା ଲୋକମାନଙ୍କୁ। ତ ସେଇଥିପାଇଁ ବହୁତ 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 ଇଏ ଅଛି। ତ ତେଣୁ ଆମର କଣ ଦରକାର ହ୍ୱାଟ ଇଜ୍ ଟ୍ରାନ୍ସଫର୍ମେସନ ବୁଝିଲେ ଆମେ ବୁଝିଲେ ପରିବର୍ତ୍ତନ କଣ ହୃଦୟରେ ପରିବର୍ତ୍ତନ କଣ ଆମେ ଜାଣିଲେ ତାପରେ କଣ ଜାଣିଲେ ୱାଏ ଆମର କାହିଁକି ଦରକାର ସମସ୍ତେ କ୍ଲିଅର ହେଲେ କାହିଁକି ଦରକାର ଆମର। ତ ଏଇଥିପାଇଁ ଆମର ଦରକାର ତାପରେ କଣ ତାପରେ କିଛି ଅଛି ଚେଞ୍ଜ ଇଜ୍ ଡିଫିକଲ୍ଟ ସେଇ ଯୋଉ ଆମେ ଯୋଉ ପରିବର୍ତ୍ତନଟା ହବ ସେଟା ବହୁତ କଷ୍ଟ। କଣ କଣ ପ୍ରୋବ୍ଲେମ ଆସୁଛି ସେ ପରିବର୍ତ୍ତନ ପାଇଁ ଆମେ ସମସ୍ତେ ଚାହାନ୍ତି ପରିବର୍ତ୍ତନ ପ୍ରଫୁଲ୍ଲ ପ୍ରଭୁ ରୋହନ ପ୍ରଭୁ ସମସ୍ତେ ଜଗନ ପ୍ରଭୁ ଆମେ ସମସ୍ତେ ଚାହୁଁଛନ୍ତି ପରିବର୍ତ୍ତନ କିନ୍ତୁ ସେ ପରିବର୍ତ୍ତନର ବାଧା କଣ ସୃଷ୍ଟି କରୁଛି ଆମେ। ତ ପ୍ରଥମେ ବଢିଆ ସୁନ୍ଦର ଏକ୍ସାମ୍ପଲ ଟ୍ରାନ୍ସଫର୍ମେସନ ଆର୍ ଡେଞ୍ଜରିୟସ୍ ଏଇ ପରିବର୍ତ୍ତନଟା ବହୁତ ବିପଦ କେମିତି ଆଜିକାଲିକା ମା ବାପା ମାନେ କଣ କହୁଛନ୍ତି ଜଣେ ଛୁଆକୁ ପଚାରୁଛି ଆଜିକାଲିକା ପିଲାମାନେ ତାଙ୍କ ବାପାମାନଙ୍କ ସହିତ ଡିଲିଂସଟା କହିଲେ ବାପା ପଚାରୁଛି ପୁଅକୁ ସ୍ମୋକିଂ କରୁଛୁ କି ପୁଅ କହୁଛି ହଁ କରୁଛି ସ୍ମୋକିଂ କରୁଛି ହଉ ସ୍ମୋକିଂ ଯଦି କରୁଛୁ ଫିଲ୍ଟର ସ୍ମୋକିଂ କରିବୁ ଫିଲ୍ଟର ଫିଲ୍ଟର ସ୍ମୋକିଂ କରିବୁ ହଁ ଡ୍ରିଙ୍କିଂ କରୁଛୁ ହଁ ଭଲ କିଛି ଅସୁବିଧା ନାହିଁ କିନ୍ତୁ ବ୍ରାଣ୍ଡେଡ୍ ପିଇବୁ ଫରେନ୍ ଫରେନ୍ ଲିକ୍ୱିଡ୍ଟା ପିଇବୁ ଦେଶୀ ପିଇବୁ এই টাইপ রুচি আজকাল সমাজ এই টাইপ রুচ ভাই ভাই বাপা পু বসিক পিউছেন মদ পিউছেন স্মোকিং করছেন বহুত এক্সাম্পল অছেন তো কিন্তু পু কুছে তোলে বাপা মু মন্দির যাচ্ছি ডেঞ্জার মন্দির কাহি তু যাচ্ছি কৌ মন্দির হরে কৃষ্ণ মন্দির না না বাবা সেটিকি যা না হরে কৃষ্ণ মন্দির যে ইসকন মন্দির যাবো না বেড় খরা কইলে না সেটিকি যাবো না ভারী ডেঞ্জর সে বহুত প্রবলেম হেলা হরে কৃষ্ণ টেম্পল ইজ ভেরি ডেঞ্জারিয়াস হরে কৃষ্ণ মন্দির বুঝিবু মদ পি সিগারেট টান রাতিরে ন ফেল কিন্তু ভগবান ডাকিবুনি মন্দির কু যিবুনি আজিকালিকা বাপা মা মানে তারপরে তারপরে কোন কুচন্তি হ্যাঁ এ জেলে যাবো ঠিক কথা এটা গোটে বড়িয়া কারণ যে তুমি ছুয়া লোক কোন মন্দির তুমি কোন ছুয়া হয়েছ বাপা 50-55 বাপা সে কিন্তু তোমার এ জেলা না তুমি যাওছ আর তোমার তো এ জেলা 50-55 তুমি তো কাই যাও আর ভক্তি পুরুষোত্তম স্বামী মহারাজ বহুত এক্সাম্পল দিয়ে আগ্রহ দৌড়লে কোদলে মতে মু যখন ছুয়া লোক পড়ে আই নি আমার কৃষ্ণ মন্দির কীর্তন করি কই মো জনে সাত বলি জন ছিলা সে পুরি তাঙ্গর সাত বলি ছিলা যে পিণ্ডারে বসতিও কইও এই মহেশ এ তু কোন উড়ে ছুয়াটা যাই কি সে হরে কৃষ্ণ ডেবুছু নাচুছু কোন করছ এমিতি হ্যাঁ এ বয়স হও হ্যাঁ সাকর বয়স সেতবেলে 78 প্লাস হ্যাঁ মহারাজ কহিলে সা তো তোর কোন বয়স হইন না তোর মা তা হাত তো মালা কেতবে মু দেখুনি সবুবেলে সেই নাতি নাতুর সাথে খেলুছু সেই সেই পিঁডার হগুছু মুতুছু ইয়ে করছু কাই ভগবান তো কেতবে ডাকিবার মু দেখি তো সেই কথা যে এই টাইমটা হচ্ছে সেই টাইম প্রথমর এক্সাম্পলটা দেলি যে হীরার এক্সাম্পলটা তো এই টাইমটা হচ্ছে আমার সবকিছু জিনিস শিখিবার তারপরে কোন হয়ে তারপরে নেক্সট কোন হয়ে না আউ জনের কোন্তি খুব সুন্দর যে আপনার প্রভু কৌছন্তি যে ভাল গুণ আমি বিকশিত করিবা নম্রতা ভদ্রতা ভাল ব্যবহার করিবা এই করিবা সে করিবা সেভাবে কলে প্রভু কোন হব না এই সংসারে চলি হব মারি দেবে লোকমানে উপর বাবল চড়ি যাবে আমি এত ভদ্র হব না এত নম্র হব না হ্যাঁ আমার মায়ের বি স্যার প্রায় সেই কোশ্চেন আছে হ্যাঁ তো সেইপাই আমার হৃদয় পরিপূর্ণ পরিবর্তন আমি করি পারু না এটা গোটে কারণ বহুত আমি কোন করিবে না ঠকেই দেবে আর গোটে কারণ আর গোটে প্রবলেম কোন না ফিয়ার অফ ট্রান্সফরমেশন अगर तू इतना अच्छा हो गया तो कौन शादी करेगी तुझसे तू इतने भल यदि हेई जीवू तो बासा आउगु ना पुरी तो झियो मिलिबे ना हैं तो मारा तिलो फिलो करुनी ये करुनी माइस खाइबुनी ये करिबुनी से करिबुनी तो पाई झियो पुरी के खोजियो ना कोई हैं एटा गुटे बापा मां माने एटा गुटे कोन एटा गुटे प्रॉब्लम তারপরে আর কোন না কবি কবি মন্দির কে বদলে সিনেমা চল যায় কেন কেতবেলে কিন্তু গোটে টেস্ট গোটে চেঞ্জ কর কোন গোটে ডেলি ডেলি মন্দির যাবি কেতবেলে কিন্তু যাই টিকে সিনেমা যে মাধব টিকে পড়া কেতবেলে কিন্তু দ্রৌপদী গোটে যা হ্যাঁ দেখ তো ভাই দেখ ভিডিও গেম সববেলে খেলুছি হ্যাঁ কেতে সববেলে বিজি রহুছি তোর কাম ধন্দা কিছু নাই সেতবেলে পাইলি যে হরে কৃষ্ণ হরে কৃষ্ণ তো ভাই দেখ কেতে কাম করুছি ভিডিও গেম 24 ঘন্টা আর 12 ঘন্টা 18 ঘন্টা ভিডিও গেম খেলুছি হ্যাঁ গাড়ি নিয়ে বুলুছি মার্কেট র হ্যাঁ ভদ্রক কোলে যাউছি হ্যাঁ 2-4 ঘন্টা সেটিং নট মারুছি তু গুড়ে সবলে কোন গুড়ে হরে কৃষ্ণ মা মন্ত্র গুড়ে কীর্তন করুছু সেই জপ সেই বহি পড়ুছু গুড়ে অড়সওয়াটা নেই হ্যাঁ ମନ୍ଦିର କେତେବେଳେ ଯେମିତି ଯା ମନ୍ଦିର ଯା ଆମେ ମନା କରୁନୁ ହଁ ତୁ କେତେବେଳେ କେମିତି ଯା ସବୁବେଳେ କଣ ସେ ମନ୍ଦିର ଯାଉଛୁ କେତେବେଳେ କେମିତି ଯିବୁ ମୁଣ୍ଡିଆଡେ ମାରିବୁ ପଳେଇ ଆସିବୁ ଯେମିତି ଆମେ କଣ କରନ୍ତି ରୋଷେଇ ରୋଷେଇ ବେଳେ କଣ କରନ୍ତି ନା ରୋଷେଇ ପୂର୍ବରୁ ଟିକେ ଲେମନ ଫ୍ଲେଭର କରିବା ପାଇଁ ଲେମନ ଟିକେ ଦିଅନ୍ତି ରୋଷେଇ ସରିଲା ପରେ ଟିକେ ଧନିଆ ପତ୍ର ଟିକେ ଛିଞ୍ଚନ୍ତି ଠିକ ସେଇଭଳିଆ କଣ କରିବେ ଆମର ଆମେ ପ୍ରାୟ ଦେଖୁଛୁ ମେଲୋଡି ମେଲୋଡିରେ ପ୍ରଥମେ ଗୋଟେ ଭଜନ ଲଗେଇଦେବେ ହଁ ଆମ ଜଗନ୍ନାଥ ଚିକେନ ସେଣ୍ଟରର ସେ ଯୋଉ ଭାଇ ଗୋଟେ ସିନ୍ଦୁର ଟୁପାଟେ ଟାଣିଥିବ ଏତେ ଲମ୍ବାର ଟାଣିକି ଆସିବ କୁକୁଡ଼ା କାଟିବ ନା ମୁଁ ମନ୍ଦିର ନ ଗଲେ ମୋର ହବନି ମୁଁ ଯାହା କରିବା ପୂର୍ବରୁ ମୁଁ ମନ୍ଦିରକୁ ଯିବି ଖାସି କାଟିବା ଆଗରୁ ଛେଳି କାଟିବା ଆଗରୁ ମୁଁ ମନ୍ଦିର ଯାଇକି ଆସିବି ଧୂପ ଟିକେ ନଦେଲେ ଠାକୁର ରାଗିଯିବେ ନା ମେଲୋଡି ପୂର୍ବରୁ ଭଜନଟେ ଲଗେଇଦେବେ ଭାଇ ଭଜନ ବନ୍ଦ କର ଆଉ ହେଇପାରିବନି ଗୋଟେ ନାଗିଲା ମାନେ ତାପରେ ଆଧୁନିକ ବାଜିବ ହେଲା ତ କଣ ହେଇଛି ସେ ଭଜନଟା କାହିଁକି ବାଜୁଛି ସେଟା ସେ ଜାଣିନି ସେ ଭଜନଟା କଣ ସେ ଜାଣିନା ହଁ ତ ତେଣୁ ଆମର ହୃଦୟର ପରିବର୍ତ୍ତନ ଦରକାର କଣ ଫାଇଦା ଫାଇଦା କଣ ବହୁତ ସୁନ୍ଦର ସୁନ୍ଦର ଏକ୍ସାମ୍ପଲ ଅଛି ସକାଳୁ ଆମର ସଂସ୍କାର ଚ୍ୟାନେଲ ଲଗେଇଦେବେ ଟିଭିର ହଁ ସଂସ୍କାର ପ୍ରାର୍ଥନା ଟିଭିରେ ଲଗେଇଦେବେ ଲଗେଇ ଦେଇ ସାରିଲା ପରେ ପାଞ୍ଚଟାରୁ ସାଢେ ପାଞ୍ଚଟା ପର୍ଯ୍ୟନ୍ତ ଦେଖିନେଲେ ତାପରେ ଆରମ୍ଭ ହେଇଗଲା ମୁଭି ଫିଲ୍ମ ହ୍ୟାଣ୍ଡ ପେନ୍ ଏଇସବୁ ଜିନିଷ ଆରମ୍ଭ ହେଇଗଲା ତାପରେ ସେଇଥିପାଇଁ କଣ ହେଇଛି ନା ତାପର ପଏଣ୍ଟ ଆମେ ପୂର୍ବରୁ ତାପରେ କଣ ନା ହାଓ କଣ ଜାଣିଲେ ପରିବର୍ତ୍ତନଟା କଣ ନେକ୍ସଟ କଣ ଜାଣିଲେ ଏବଂ ପରିବର୍ତ୍ତନ କାହିଁକି ଦରକାର ଜାଣିଲେ ଏବଂ ପରିବର୍ତ୍ତନ ପାଇଁ କଣ କଣ ଆମର ଅବଷ୍ଟ୍ରାକ୍ଟଲ ପ୍ରୋବ୍ଲେମ ଗୁଡ଼ିକ ଆମେ ଜାଣିଲେ କଣ କଣ ପ୍ରୋବ୍ଲେମ ଆସେ ଏବଂ ଏବେ ଫାଇନାଲ ଜିନିଷ ଜାଣିବା କଣ କେମିତି ହାଓ ହାଓ ଟ୍ରାନ୍ସଫର୍ମେସନ ଟେକ୍ ପ୍ଲେସ୍ କେମିତି ହବ ସେ ପରିବର୍ତ୍ତନଟା କେମିତି ହବ ତ ଫୋର୍ ସିକ୍ରେଟ ଚାରିଟା ସିକ୍ରେଟ ଆମର ଆଗରୁ ବି ଆମର ଆଲୋଚନା କିଛି କିଛି ହେଇଛି ଏ ବି ସି ଡି ଏ ଫର୍ ଏସୋସିଏସନ ବି ଫର୍ ବୁକ୍ସ ବୁକ୍ସ ରିଡିଂ ସି ଫର୍ ଚାଣ୍ଟିଙ୍ଗ ହରେ କୃଷ୍ଣ ଡି ଫର୍ ଡାଏଟ୍ କୃଷ୍ଣ ପ୍ରସାଦ ଏଇ ଚାରିଟା ଜିନିଷ ଏଇ ଚାରିଟା ଜିନିଷ ଆମେ ଯଦି ଫଲୋ କରିବା ତାହେଲେ ହିଁ ଆମର ହୃଦୟର ପରିବର୍ତ୍ତନ ହେଇପାରିବ ଧ୍ୟାନ ସହକାରେ ଟିକେ ଶୁଣିବେ ଆମର ଏଇ ଜିନିଷଟା ବୁଝିବା ଦରକାର ଯେ ଆସୋସିଏସନ ଇଜ୍ ଲାଇକ୍ ଆଣ୍ଟିଭାଇରସ୍ ସଫ୍ଟୱେର୍ ହେଲା ଆଣ୍ଟିଭାଇରସ୍ କଣ ନା ଆମ ବଡି ହଉଛି କଣ ନା ଗୋଟେ କମ୍ପ୍ୟୁଟର ଭଳିଆ କମ୍ପ୍ୟୁଟର ଭଳିଆ ଆମ ବଡି ଆଉ କଣ ନା ମାଇଣ୍ଡ ହଉଛି କଣ ନା ହାର୍ଡ ଡିସ୍କ କଣ ହେଇଛି ବ୍ରାକେଟରେ କଣ ଲେଖା ହେଇଛି ଭାଇରସ୍ ଇନଫେକ୍ଟେଡ୍ ইনফ্যাক্ট অলরেডি আমি ইনফেক্টেড অলরেডি আমার মাইন্ডে কোণ হয়েছি ভাইরস পশি যাইছি আর ফাংশন করুনি ঠিক সে ভাইরস কোণ কোণ লাস্ট গ্রিড যে মানে কোচি যে আমার হৃদয় পরিবর্তন কিছু দরকার নাই আমি পুরা পূর্ণ শুদ্ধ নিত্য মুক্ত হ্যাঁ তার সেমান নিজ নিজ ঠিক চেক করে দেবে যে ভাইরস এই সব ভাইরস তার ভিতর অছি কি নাই লাস্ট কাম কাম ভাব সেক্স ডিজায়ার অছি কি নাই গ্রিড লোভ অছি কি নাই অ্যাঙ্গার ক্রোধ অছি কি নাই প্রাইড গর্ব অহংকার অছি কি নাই এনভি এন্ড ইলিউজন ঈর্ষা অছি কি নাই ইলিউজন মানে কোন ভ্রান্ত বা মায়া এগুলো তো অছি কি নাই কা কা পার নাই হাত দেখো এই সব জিনিস এই ভাইরাস কা কা পার নাই সমস্ত রয়েছে পুরো দিকে মর অছি তো সমস্ত এই সব ভাইরাস অছি তো আশ্বস্ত প্রভু এনপি বি আনি রাখ তাহলে এনপি এনপি আমরা আনি রাখ
লাস্ট লাইনটা
হ্যাঁ অ্যান্টিভাইরাস সফটওয়্যার চ্যান্টিং হরে কৃষ্ণা
হরে কৃষ্ণা 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 হরে 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 রাম 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 হরে হরে
তো অ্যান্টিভাইরাস সফটওয়্যার আমাকে মিলিগলা কিন্তু পকেবা কিমিতি ইনস্টল করিবা কিমিতি অপডেটিং অ্যান্টিভাইরাস ইনস্টলেশন ম্যানুয়াল কোন ভগবত গীতা সফটওয়্যার আমাকে মিলিগলা দি সাথে কোন গোটে গুলেই গোটে থাড়ি গোটে দিয়ে দিয়েছি কোন গোটে দিয়ে দিয়েছি কোন করিব কোন কোন করিব কোন নাই হ্যাঁ আমি জানি তো কিছু কোন করিব তারপরে কোন দিয়া হইছি ম্যানুয়াল কেমিতি সে অ্যান্টিভাইরাস সফটওয়্যারটাকে ইনস্টল করিবা তো ভগবত গীতা কাহা কাহা পারে অছি হাত দেখিব কাহা কাহা পারে অছি ভগবত গীতা ইসকন র শ্রীল প্রভুপাদক ভগবত গীতা কাহা কাহা পারে অছি কো কো মানে পড়ুচন্তি হাত মু পড়ে রসু তাহলে কোন হচ্ছে সফটওয়্যার মিলে যাচ্ছে কিন্তু ইনস্টলেশন হয়ে পড়ে ইনস্টলেশন হয়ে পড়ে না ম্যানুয়াল আনি কি রাখি দিয়েছি ট্রক ভিতরে তো আমাকে কোন করা পাই পড়িব ইনস্টলেশন টাকু শিখিয়া পাই পড়িব প্রথমে ভগবত গীতা পড়িবা পাই পড়িব তারপরে অ্যাসোসিয়েশন প্রথমে এ নেক্সট নেক্সট কোন আছে লাস্ট টাইম কোন আছে
অপডেট নকলা
মানে হবেন অ্যাসোসিয়েশন আপডেটিং অ্যান্টিভাইরাস রেগুলার অ্যাসোসিয়েশন সেই কুইকিল হোক কি অ্যান্টিভাইরাস হোক গোটে গ্রিন কলর থিব কিছুদিন পরে হলে গোটে রেড হইব দেখতে যে মানে ইউজ করতে রেড হইব তারপরে পপ আপ আসতো খালি বারংবার ইওর অ্যান্টিভাইরাস উইল বি এক্সপায়ার আউট অফ ডেট উইল বি এক্সপায়ার সুন অর 15 ডেজ অর নেক্সট 2 ডেজ হ্যাঁ তো আপডেট করিয়া ভাই পড়িব আমাকে আপডেটিং কোন অ্যাসোসিয়েশন সাধু সঙ্গ সাধু সঙ্গ সাধু সঙ্গ সর্বশাস্ত্রে কয় লবে মাত্র সাধু সঙ্গ সর্বসিদ্ধি হয় চৈতন্য চরিতামৃতরে কৃষ্ণদাস কবিরাজ গোস্বামী লিখলে যে সবু শাস্ত্র কেবল গীতা ভাগবত নুহে সবু শাস্ত্র এ জগতরে যেতে শাস্ত্র অছি সবু শাস্ত্র কোন কৌছি সাধু সঙ্গ কর যদি তুমি জনে মধুয়া হওয়া পাই চাহুছ তাহলে কোন কর মধুয়া সহিত সঙ্গ কর ডেলি যিব মুটনা এডি দি চারটা সঙ্গ মিলি যাবে আরামসে বসিকি পিইব একলা মানে ভাল লাগে বিচার জন নহলে হ্যাঁ ଆସିବୁଟି ଆଜି ବସ୍ ଷ୍ଟାଣ୍ଡ ଗୋଟେ ଆସିବୁଟି ରେଡି କରି ରଖୁଛୁ ତ ହଁ ଠିକ ସବୁ ରେଡି ସବୁ ଓକେ ହଁ ଆଜି ମୋ ତରଫରୁ ଆଜି ଆଉ ନୂଆ ବସ୍ ଷ୍ଟାଣ୍ଡ ପଛ ପଟୁ ପଳେଇ ଆସିବୁ ସେପଟୁ କାଲାମ ଭାଇ ଗ୍ୟାରେଜ ପକ ହଁ ତ ସେଇଥିପାଇଁ କଣ ଦରକାର ମଧୁ ହବା ପାଇଁ ବି ଆସୋସିଏସନ ଦରକାର ଗଞ୍ଜୁଳ ହବା ପାଇଁ ଗଞ୍ଜେଇ ଖାଇବା ପାଇଁ ବି ଆସୋସିଏସନ ଦରକାର ତ ଜଣେ ଭକ୍ତ ହବା ପାଇଁ ବି କଣ ଆସୋସିଏସନ ଦରକାର ନାହିଁ ନିହାତି ଦରକାର ତେଣୁ ଆମକୁ କଣ କରିବା ପାଇଁ ପଡିବ ସାଧୁ ସଙ୍ଗ କରିବା ପାଇଁ ପଡିବ ଆମର ମେନ୍ ପ୍ରୋବ୍ଲେମଟା ହଉଛି କଣ ସପ୍ତାହ ଧରି ଆମେ ଆସୁଛୁ ଘଣ୍ଟେ ଦି ଘଣ୍ଟା ବସୁଛୁ ବଢିଆ ସୁନ୍ଦର ହଉଛି କ୍ଲାସ ଶୁଣୁଛୁ ଆଉ ବହୁତ ବଢିଆ ସୁନ୍ଦର ବୁଝୁଛୁ ସବୁ କରୁଛୁ କିନ୍ତୁ କଣ ହଉଛି ବାହାରକୁ ଗଲା ମାତ୍ରେ ଆମର କଣ ହେଇଯାଉଛି ନା ଆଣ୍ଟିଭାଇରସ ଆମର କରପ୍ଟ ହେଇଯାଉଛି ଆଉଟ ଅଫ ଡେଟ୍ ହେଇଯାଉଛି ଏତେ ରେଟ୍ ର ବାହାରେ ଅଛି ଭାଇରସ ଯେ କଣ କରୁଛି ଆମ ଆଣ୍ଟିଭାଇରସ ସପ୍ତାହରେ କିଛି କାମ କରୁ ତେଣୁ କଣ କରିବା ପାଇଁ ପଡିବ ରେଗୁଲାର ଅପଡେଟ୍ କରିବା ପାଇଁ ପଡିବ ଆଣ୍ଟିଭାଇରସକୁ ରେଗୁଲାର ଅପଡେଟ୍ କରିବା ପାଇଁ ପଡିବ ଆଇଦର ସାଧୁ ସଙ୍ଗ କରିକି ଆସିକି ତାଙ୍କ ସହିତ ମିଶିକି ହଉ ଫୋନରେ ହଉ ମେସେଜରେ ହଉ ହ୍ୱାଟ୍ସଆପରେ ହଉ ଫେସବୁକରେ ହଉ ଯୋଉଥିରେ ମାନେ ଜେନ ତେନ ପ୍ରକାରଣ ଯେକୌଣସି ମାଧ୍ୟମରେ ହଉ ସାଧୁ ସଙ୍ଗ ତମକୁ କରିବା ପାଇଁ ପଡିବ ନହେଲେ ତମେ ଆଉଟ ଅଫ ଡେଟ୍ ହେଇଯିବ ପାରିବ ପାରିବାନି ଆମେ କେବେ ପାରିବାନି କାହିଁକିନା ମାୟାର ପ୍ରଭାବଟା ପ୍ରବଳ ଜଗନ୍ପ୍ରଭୁ ଭଲସେ ବୁଝୁଥିବେ କାହିଁକିନା ମାୟା ନଗରରେ ସେ ବସୁଛନ୍ତି ସବୁବେଳେ କଟି ଭାଙ୍ଗ ମୋବାଇଲ ଦୋକାନ ସାମସଙ୍ଗ ଚବିଶ ଘଣ୍ଟା ଆରୁ ବାର ଅଠର ଘଣ୍ଟା ହେଇଯାଉଥିବ ନା ଦଶ ବାର ଘଣ୍ଟା ମାୟା ସହିତ ସେ ଲଢେଇ କରୁଛନ୍ତି କିନ୍ତୁ ଆଣ୍ଟିଭାଇରସ ସଫ୍ଟୱେୟାର କଣ ନାହିଁ ଅପଡେଟ୍ ନାହିଁ ତେଣୁ କଣ ହେଇଯାଉଛି କାମ କରୁ ଘୁରୁଛି ଖାଲି ମୋ ଲ୍ୟାପଟପ୍ ଯେମିତି ଘୁରେ ଖାଲି ଘୁରୁଛି ଘୁରୁଛି ଲାଷ୍ଟ ଉପରେ ଲେଖିଦେବ ନଟ୍ ରେସ୍ପଣ୍ଡିଂ ୱେଟ୍ କରିବ କର ନହେଲେ ଏଇ ପ୍ରୋଗ୍ରାମଟାକୁ ବନ୍ଦ କର
ମାନେ ସେଠି ତ ରହୁଛି ମାନେ ଭାଇରସ ମାନଙ୍କ ଭିତରେ ଯୋଉଠି ରହିଛି ମିନି ବୃନ୍ଦାବନ ଭିତରେ ସେଠି କାମ କରିଥାନ୍ତି
କାମ କରୁନି ମିନି ବୃନ୍ଦାବନ ଆମର ସନ୍ଥନଗର ସନ୍ଧ୍ୟା ନୀଳକଣ୍ଠପୁର ମଦନ ମୋହନ ଗୋବିନ୍ଦ ମଝା ମଝିରେ ଅଛନ୍ତି କିନ୍ତୁ କାମ କରିବନି ବା କାମ କରିବ ବୁଝିଲା କଣ କିଛି କାମ କରିବନି ସେଥିପାଇଁ ବି କେୟାରଫୁଲ ବି କେୟାରଫୁଲ ଗୋବିନ୍ଦ ପ୍ରଭୁ ଧାମରେ ତ ରହିବେ ଭଲ କଥା ମାୟାପୁରରେ ରହିବେ ଶ୍ରୀଧାମ ମାୟାପୁରରେ ରହିବେ ଭଲ କଥା କିନ୍ତୁ ହୃଦୟରେ ପରିବର୍ତ୍ତନ ହବା ଦରକାର ନହେଲେ ରାଧା ମାଧବଙ୍କର ପାଖରେ ଥାଇକି ବି ତମେ ମାୟାକୁ ଚିନ୍ତା କରିବ ସେଇଟା ବି ହବ ରାଧା ମାଧବଙ୍କର ଫ୍ରଣ୍ଟରେ ଛିଡ଼ା ହେଇକି ବି ତମର ମାୟା କଥା ଚିନ୍ତା ପଡ଼ିଯିବ କାହିଁକି ନା ଆମର ପୂର୍ବ ସଂସ୍କାର ଆମ ଏଇ ହୃଦୟଟା କଣ ଅଛି ବହୁତ ମଇଳା ଅଛି ସ୍ପେଶାଲି ମୋ କଥା କହୁଛି ବହୁତ ମଇଳା ଅଛି ତେଣୁ ହୃଦୟର ପରିବର୍ତ୍ତନ ଯେତେ ପର୍ଯ୍ୟନ୍ତ ନ ହେଇଛି ସେତେ ପର୍ଯ୍ୟନ୍ତ କଣ ହେଇପାରିବନି ଆମର କୃଷ୍ଣ କନସିୟସନେସରେ ଆମର ଷ୍ଟ୍ରେଙ୍ଗନେସ୍ ଯୋଉଟା ଯୋଉଟା ଆମେ ଷ୍ଟ୍ରଙ୍ଗ ହେଇପାରିବାନି ଆମେ କେବେ ହେଲେ ତାପରେ ବିରେ କଣ ନା ବୁକ୍ସ ରିଡିଂ ସେଇ ସାଧୁ ସଂଘର ଗୋଟେ ପାର୍ଟ ବୁକ୍ସ ଶାସ୍ତ୍ର ଆମକୁ ପଢିବା ପାଇଁ ପଡିବ ଯଦି ଶାସ୍ତ୍ର ଆମେ ନ ପଢିବା ତାହେଲେ ଇନଷ୍ଟଲେସନ ତ ପ୍ରଥମେ ଜାଣିପାରିବନି ତାପରେ ଇନଷ୍ଟଲେସନ ପରେ ତାକୁ କୋଉଭଳିଆ ଫଙ୍କସନ କରିବା ପାଇଁ ପଡିବ ସେଟା ବି ଆମେ କିଛି ବୁଝିପାରିବାନି ତେଣୁ ଆମେ ଶାସ୍ତ୍ର ପଢିବା ଦରକାର ସ୍ପେଶାଲି ଶ୍ରୀ ପ୍ରଭୁପାଦଙ୍କର ଶାସ୍ତ୍ର ଗୀତା ଆମକୁ ନିଶ୍ଚୟ ପଢିବା ପାଇଁ ପଡିବ ତ ନେକ୍ସଟ ସନ୍ଡେ ନେକ୍ସଟ କିଛି ଦିନ ପରେ 21 ତାରିଖ ଆମର ଅଛି ଭଗବତ ଗୀତା ଜୟନ୍ତୀ ମହାମହୋତ୍ସବ गीता जयंती महामहोत्सव की
जय।
तो सही दिन गीता भगवान अर्जुन को कहते पूर्व क्लास हम गीता उपर तो तेणु आपण मान रिक्वेस्ट रिक्वेस्ट हम्बल रिक्वेस्ट हाथ जोड़ की तो जो मान गीता अच्छी से मैंने आज पढ़वा स्टार्ट करूँ ना गोटे कॉपी आम मंदिर रू कि नहीं कर पढ़ु ना सबकि बेकार जो विदेशी मैंने हार्ट ट्रांसफॉर्मेशन हृदय परिवर्तन गीता माध्यम जो प्रभु प्रभुपाद डिसिपल जो रियलाइजेशन कहते हैं मो जीवन में मो किसी शास्त्र पढ़ी केवल गीता पढ़े कहीं मत मो गुरुदेव श्री प्रभुपाद मत कहले तुम गीता पढ़ आ गीता पढ़ी सी जो बहुत हाई लेवल भक्त तेणु आमको गीता पढ़ाई पड़ो ना कौन समुद्र आमको गीता पढ़ाई पड़ो आम जानी तुम बहुत व्यस्त रोच समस्ते समस्ते निजर कर्म जीवन अच्छी पढ़ा अच्छी फैमिली लाइफ अच्छी सबकि अच्छी भितर भी आपको टाइम काढ़ आम भी मनुष जीवन टा नुहे केवल स्लीपिंग ईटिंग मेटिंग डिफेंडिंग चार नुहे आहार निद्रा भय से मनुष्य जीवन टा पाइल कि हायर जिनस गोटे एचिव करने मनुष्य जीवन टा पाइ तो कहीं मनुष्य जीवन टा को यह नष्ट कर दौ सेम कौन करने पड़ो बुक्स पढ़ाई पड़ो बिफोर बुक्स रीडिंग श्री कृपा भक्त जो मैंने यार सियाड़ बही पढ़ले भी आम कि हम नहीं बाबा पुराण से ये बाबा गीता कहीं पढ़वानी आम ना से आचरण ना प्रथम फैक्टर आचार प्रचार महाप्रभु कहले जोटा आम कहू आगे निजे आचरण करवा दरकार श्री प्रभुपाद निज जीवन में हो लाइफ रे से आचरण कले जोटा से शिखे सेकेंड फैक्टर सी जो गुरु परंपरा आसुवा दरकार जहाँ बही आम पढ़ा से गुरु परंपरा आसुवा दरकार चारिटा संप्रदाय भितर रहा दरकार ब्रह्म माध्यम गौड़ी संप्रदाय भर रोकवा दरकार यार सियाड बही पढ़े कौन हम मायावादी भाष्य सुनले हय मती छंद मायावादी मान भाष्य शुणा पढ़ा कौन हम आम मतीटा कौन हम आछन्न हो माया द्वारा कहीं मायावादी बहुत सुंदर सुंदर प्रवचन चलते टीवी संस्कार चैनल बहुत बड़ 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 पेंडेल प्रवचन आखिर लुह बंद होते गदगद किंतु आम से शुणा कथा नुहे शुणी कहीं फाइव स्टार होटेल रूम टा बुकिंग सात दिन को कम से कम 70,000 टका से माने पेमेंट नौ थो खाली सीमित सीमित न तो सेमानकर आचरण नथियो गोटे छोट एग्जांपल लौछि गोटे प्रवचक थे आम हनुमान हाट प्रवचन होता है प्रवचक मैं बहुत फेमस प्रवचक आम ओडिया सी आसती ना कह दरकार ना प्रवचन दिखती तीन दिन प्रवचन रे कम से कम 30,000-40,000 टाँह सी दिखती कम से कम कह 10-12 वर्ष पूर्व कथ डेली गोटे गोटे कौन कहूँ बाध्य गोटे गोटे नीब जी न पीबे से प्रवचन से देख पारे गोटे गोटे नीब से पीबे गोटे गोटे बटल से पीबे सेटा कहीं जानते से रूम जो रूम गेस्ट हाउस रूम बुकिंग होता है केवल से क्या अलाउ ना बाहर लोक जड़े केवल जड़े जीव है ହେଲା, ତାଙ୍କ ଲୋକ ସେ ସବୁ ଆଣିବେ ଏ କରିବେ ସେ କରିବେ। ମୁଁ ଆଶ୍ଚର୍ଯ୍ୟ ହେବି, ଶୁଣି ଆଶ୍ଚର୍ଯ୍ୟ ହେବାର ବି ଏତେ କିଛି କାରଣ ନାହିଁ। ତ ସେଇଭଳିଆ ଲୋକମାନଙ୍କୁ ଆମେ ଯଦି ପ୍ରବଚନ ଶୁଣିବା, ସେ ବଢିଆ ବଢିଆ କୃଷ୍ଣ କଥା କହିବେ, ବଢିଆ ଜଗନ୍ନାଥ ଲୀଳା କହିବେ। ହେ ଭଗବାନ କଥା କହୁଛି ଆଉ ଆମେ ଶୁଣିବୁନି ନା? ନା ବାବା, କ୍ଷୀରଟା ଦେହକୁ ଅମୃତ ଭଳିଆ, କିନ୍ତୁ ଯଦି ବିଷ ଯଦି ସାପ ମୁହଁ ମାରିଛି ତାହେଲେ ପିଇବ ଯଦି କଣ ହବ ତମ ପାଇଁ? ସେଟା କଣ ହେଇବ? ବିଷ ହବ ନା ଆଉ ସେଟା ଅମୃତ ହବ? ଅମୃତ ହବ କି ହବନି? ବିଷ ହିଁ ହବ। ତାହେଲେ କୃଷ୍ଣ କଥାଟା ଅମୃତ ସଦୃଶ, କିନ୍ତୁ କା ମୁହଁରୁ ବାହାରିଲା? ସାପ ମୁହଁରୁ ବାହାରିଲା। ତାହେଲେ ସାପ ମୁହଁରୁ କଣ ବାହାରିବ? ଗରଳ ହିଁ ବାହାରିବ, ବିଷ ହିଁ ବାହାରିବ। ତେଣୁ ଆମେ କଣ କରିବା ଦରକାର? ସେଇମାନଙ୍କର ଗ୍ରନ୍ଥ ପଢିବା ଦରକାର ଯେଉଁମାନେ ଗୁରୁ ପରମ୍ପରାରେ ଆସୁଛନ୍ତି। ତାପରେ ସି ଫର୍ ଚାଣ୍ଟିଂ ହରେ କୃଷ୍ଣ। ତ ଯେଉଁ ଚାଣ୍ଟିଂ ହରେ କୃଷ୍ଣ ମହାମନ୍ତ୍ର ଆମର କଣ ଲେଖା ହେଲା? ହରେର ନାମ, ହରେର ନାମ, ହରେର ନାମୈବ କେବଳ କଲୌ ନାସ୍ତି ଏବ, ନାସ୍ତି ଏବ, ନାସ୍ତି ଏବ ଗତିର ଅନ୍ୟଥା। କଳି ସନ୍ତରଣ ଉପନିଷଦରେ ଏଟା କୁହା ଲାଷ୍ଟ ବର୍ଷ ଏଇଟା କଳି ସନ୍ତରଣ ଉପନିଷଦ। ତ ହରେ ନାମ, ହରେ ନାମ, ହରେ ନାମ ତିନି ଥର କୁହାହେଲା, କାହିଁକି କୁହାହେଲା? ଯେଉଁ ଜିନିଷରେ ଆମେ କିଛି ଗୋଟେ ବହୁତ ଦରକାରୀ ଜିନିଷ ହୁଏ ଆମେ ବାର ବାର ସେଟା କୁହନ୍ତୁ କୁହନ୍ତି ନା ନାହିଁ? ଜଗତରୁ କ୍ୟାମେରାରେ ନେଇକି ଆସିବ, ତମେ ପାଞ୍ଚଟା ବେଳେ ଫୋନ କରିଥିଲି, ତାପରେ ସାଢେ ପାଞ୍ଚଟା ପ୍ରଭୁ ଯାହା ବି ହେଲେ ତମେ ନେଇକି ଆସିବ ହଳାଇ ପ୍ରଭୁ ମୋ ପ୍ରୋଗ୍ରାମ। କାହିଁକି କହିଲି? ଆମର ନିହାତି ଦରକାର, ସେଇଥିପାଇଁ ତମକୁ ବାର ବାର ମୁଁ ଫୋନ କଲି। ସେଇଥିପାଇଁ କଳି ସନ୍ତରଣ ଉପନିଷଦରେ କୁହାହେଲା ହରେ ନାମ, ହରେ ନାମ, ହରେ ନାମ ତିନି ଥର କୁହାହେଲା। ତାପରେ କଣ କୁହାହେଲା? କଲୌ ନାସ୍ତି ଏବ, ନାସ୍ତି ଏବ, ନାସ୍ତି ଏବ ପୁଣି ତିନି ଥର। ୟା ଛଡା କିଛି ଅନ୍ୟ କୌଣସି ପନ୍ଥା ନାହିଁ, 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 ପୁଣି ତିନି ଥର କୁହାହେଲା। ସେଇ ତିନି ଥର ନାହିଁର କାରଣ ଆମର ଆଚାର୍ଯ୍ୟମାନେ ଟିକା କରନ୍ତି ଯେ ପ୍ରଥମ ନାହିଁର କାରଣ ହଉଛି କର୍ମକାଣ୍ଡ, ତାପରେ ହଉଛି ସେକେଣ୍ଡ ନାହିଁର କାରଣ ହଉଛି ଅର୍ଥ ହଉଛି ଜ୍ଞାନକାଣ୍ଡ, ତାପରେ ନାହିଁର କାରଣ ହଉଛି ଅଷ୍ଟସିଦ୍ଧି ବା ଅଷ୍ଟାଙ୍ଗ ଯୋଗ। ଆମେ ଜ୍ଞାନ ଦ୍ୱାରା ଆମେ ପାଇପାରିବାନି ଭଗବାନ, କର୍ମ ଦ୍ୱାରା ଆମେ ପାଇପାରିବାନି ଭଗବାନଙ୍କୁ, ଆଉ ଅଷ୍ଟାଙ୍ଗ ଯୋଗ ଦ୍ୱାରା ସେ ସିଦ୍ଧି ପ୍ରାପ୍ତ କରିପାରିବା ନାହିଁ। ଯୋଉ ସିଦ୍ଧି କୋଉଥିରେ ଆମେ ପ୍ରାପ୍ତ କରିପାରିବା? ହରେ କୃଷ୍ଣ ମହାମନ୍ତ୍ର ଦ୍ୱାରା। ନାସ୍ତିବ, ନାସ୍ତିବ, ନାସ୍ତିବ ଇତି ଷୋଡ଼ଶକମ୍ ନାମ୍ନା କରି କଲ୍ମ ସନାତନ ନତୋ ପରତର ଉପାୟ ସର୍ବବେଦେଷୁ ଦୃଶ୍ୟତେ। ନତୋ ପରତର ଉପାୟ, ଅନ୍ୟ କୌଣସି ଉପାୟ ନାହିଁ ବାବା, ବାବା ଆଉ କୌଣସି ଉପାୟ ନାହିଁ। ଇତି ଷୋଡ଼ଶକମ୍ ନାମ୍ ନା କହିଦେଲେ, କଳିଯୁଗ ମଣିଷ ନା ମିକ୍ସ କରିଦେବେ, ଦୁନିଆ ମିକ୍ସ କରିଦେବେ, ରାଧେ କୃଷ୍ଣ ଏ ସିଏ ଦୁନିଆ ପୁରେଇଦେବେ, ଖଞ୍ଜିଦେବେ, ଷୋଳ ନାମ, ଷୋଳ ଅକ୍ଷର ଷୋଳ ନାମକୁ କରିଦେବେ, ସତର ଅକ୍ଷର କରିଦେବେ, ଏହାକୁ ଭରସା ନାହିଁ। ଭେଜା କର ମାଷ୍ଟର କଳିଯୁଗର ମଣିଷ, ସବୁଥିରେ ଭେଜାର କରିଦେବେ ସେ। ସେଇପାଇଁ କହିଲେ ଇତି ଷୋଡ଼ଶକମ୍ ନାମ ନା, ଷୋଳ ଅକ୍ଷର ଷୋଳ ନାମ ଆଉ ବତିଶ ଅକ୍ଷର ପୁରା କହିଦେବେ, ୟାଠୁ ଅନ୍ୟ କୌଣସି ଉପାୟ ନାହିଁ, ନାହିଁ, ନାହିଁ। ତ ଆମେ କଣ କରିବା? କଳିଯୁଗ ଏଜ୍ ଅଫ୍ ଚେଞ୍ଜ, ଆମେ ସବୁଥିରେ ଚେଞ୍ଜ ହଉଛୁ, କଣ କରୁଛୁ ନା ଚେଞ୍ଜ ଆମ ଜବ୍ରେ, ଆମ ଟେକ୍ନୋଲୋଜିରେ, ଆମ ଘଡ଼ିରେ, ଆମ ରିଲେସନ୍ରେ ବି, ଆମ ଏକ୍ସଚେଞ୍ଜରେ ଆମ ସେଥିପାଇଁ ଆମ ମନ୍ତ୍ରରେ ବି ଆମେ ଚେଞ୍ଜ କରିଦେବା। ତେଣୁ ହୋଲି ନେମ୍କୁ କ'ଣ କୁହାହେଲା ନା ଚେଞ୍ଜ କରିପାରିବନି ତମେ, ଚେଞ୍ଜ କଲେ କ'ଣ ହବ ନା ପ୍ରୋବ୍ଲେମ ହବ। ତାପରେ କ'ଣ ରେୟାର ବଟ ଇଜିଲି ଆଭେଲେବୁଲ ହରେ କୃଷ୍ଣ ମହାମନ୍ତ୍ର, ଶସ୍ତା ସୁନ୍ଦର ମଜବୁତ, ସୁନ୍ଦର ନା ଖେପକା ନା କ'ଣ ଜରୁରୀ ପଡ଼ୁଛି, ଶସ୍ତା ସୁନ୍ଦର ଆଉ ମଜବୁତ ବି। କିନ୍ତୁ ଲୋକମାନେ ଆଜିକାଲିକା ଲୋକମାନେ ହରେ କୃଷ୍ଣ ମହାମନ୍ତ୍ର ଏତେ ସହଜିଆ ମନ୍ତ୍ରଟେ, ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ଏଇଟାକୁ ଜପିଲେ କ'ଣ ଆମେ ସାରା ସଂସାର ମାଲିକ ଭଗବାନ ତାଙ୍କୁ ଆମେ ପାଇପାରିବୁ ନା? ହେ କିଛି ଗୋଟେ କଷ୍ଟିଆ ମନ୍ତ୍ର ଗୋଟେ ହେଇଥିବ ନା, ଏଟା ନୁହେଁ ସେ ଓମ୍ ଓମ୍ ନାଗିଥିବ ହିଂ ହିଂ ଗୋଟେ ସେଇ ଟାଇପ୍ର ଗୋଟେ ମନ୍ତ୍ର ହେଇଥିବ ନା ଆଉ, ହଁ ଏତେ ଗୋଟେ ସହଜ ମନ୍ତ୍ର ଗୋଟେ ହବ ନା ସବୁ କାମ। ଗୋଟେ ଛୋଟ ଏକ୍ସାମ୍ପଲ୍ ଦଉଛି, ଆମର ଦିଲ୍ଲୀରେ ଗୋଟେ ପ୍ରଭୁଜନ ଭେଟିଥିଲି, ବହୁତ ଦିନର ବ୍ରହ୍ମଚାରୀ, ସେ କମ୍ ସେ କମ୍ ହେଇଗଲା 18-20 ବର୍ଷ ବ୍ରହ୍ମଚାରୀ ସେ ହେଲା। ତ ସେ କ'ଣ କହୁଥିଲେ କହୁଥିଲେ ମୁଁ ପ୍ରଥମେ କ'ଣ ଥିଲି ନା ଗୋଟେ ମାଙ୍କର ସାଧକ ଥିଲି, କାଳୀ ମାଙ୍କର ସାଧକ ଥିଲି ମୁଁ ହେଲା। ଭୋର 3 ବେଳୁ ଉଠିମି, ଉଠିକି କ'ଣ କରିମି ଗାଧେଇ ପାଧେଇ ପୁରା ଯାଇକି ନଦୀ ଭିତରେ, ନଦୀ ଭିତରେ ପଶିକି ପୁରା ବେକେ ପାଣି ଭିତରେ ପଶିକି କ'ଣ କରିବି ନା ମାଙ୍କର ଯୋଉ ନାମ ସବୁ ଅଛି 108 ନାମ ସବୁ ଗାଇବି, ମନ୍ତ୍ର ସବୁ ଗାଇବି ବସିକି ପୁରା ଆରାମସେ ପୁରା ମନ୍ତ୍ର ପଢ଼ିପାରେ। କିନ୍ତୁ ଏଇ ଯେ ହରେ କୃଷ୍ଣ ମହାମନ୍ତ୍ର ଦିମା କଲାପରେ ମୁଣ୍ଡ କୁଟି 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 କାହିଁକି, ଏତେ କଷ୍ଟିଆ କଷ୍ଟିଆ ମନ୍ତ୍ର ମୁଁ ପଢିକି ପାର କରିଦେଇଛି, ଇଏ ମନ୍ତ୍ର ମୁଁ କାହିଁକି ମତେ ନିଶ୍ଚୟ ଯେ ଆସିଛି ଏକ୍ସପିରିଏନ୍ସ ଟା ଆମର ବହୁ ସବୁ ଭକ୍ତମାନଙ୍କର ସ୍ପେଶାଲି ମୋର, କାହିଁ ଏତେ ସୁନ୍ଦର ସହଜିଆ ହରେ କୃଷ୍ଣ ଏତେ ସୁନ୍ଦର, ସେଇଟାକୁ ଏତେ କଷ୍ଟ ହଉଛି ନବଗ୍ରହ କଷ୍ଟ ହୁଏ, ବହୁତ ସୁନ୍ଦର ନା କରୁ। ତାପରେ କାହିଁକି ସେଟା ହଉଛି ନା ଏଇ ହରେ କୃଷ୍ଣ ମହାମନ୍ତ୍ର ଦ୍ଵାରା ଆମର ପ୍ୟୁରିଫିକେସନଟା ବହୁତ ରାପିଡଲି ହଉଛି, ବହୁତ ଜଲ୍ଦି ଆମେ ପ୍ୟୁର ହଉଛନ୍ତି। ତେଣୁ ମାୟା କ'ଣ କରୁଛି ଭାଇ, ଯିଏ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଜପ କଲାଣି ତ ଭଗବାନ ପାଖକୁ ପଳେଇବ ଆଉ, ୟାକୁ କେମିତି କ'ଣ କରିବି ନା ମାୟାରେ ପକେଇବି, ନିଦ ଆସିବ, ସେ ଦୁନିଆ କଥା ମନେ ପଡ଼ିବ। କ'ଣ ଗୋଟେ ଶ୍ଳୋକ ଅଛି ତାରେ ପ୍ରଭୁ କହୁଥିଲେ ମାନେ ସବୁବେଳେ ସେଇ ଟାଇମ୍ରେ ମନେ ପଡ଼ିବ, ସେ ଜପ କଲାବେଳେ ସବୁ କାମ ମନେ ପଡ଼ିବ, ଘରର କୋଉଣ କ'ଣ କାମ କ'ଣ ନାହିଁ, ଯେଉଁମାନେ ଜପ କରୁଛନ୍ତି ରେଗୁଲାର ସେଇମାନଙ୍କର ଏକ୍ସପିରିଏନ୍ସ ଥିବ, ଯେଉଁମାନେ ନୂଆ ପିଲା ବୁଝିପାରିବେନି ସେଇମାନଙ୍କର ଏକ୍ସପିରିଏନ୍ସ ଥିବ। ତ ତେଣୁ ଏଇ ହରେ କୃଷ୍ଣ ମହାମନ୍ତ୍ର ରେୟାରଲି ବଟ୍ ଇଜିଲି ଆଭେଲେବୁଲ କାହା ପାଇଁ, ମର୍ସି ଅଫ୍ ଲର୍ଡ ଶ୍ରୀ ଚୈତନ୍ୟ ମହାପ୍ରଭୁ, ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ କି ସେଇ ଯୋଉ କ'ଣ ନା ଗୋଲକେର ପ୍ରେମ ଧନ ହରେ କୃଷ୍ଣ, ହରେ ଗୋଲକେର ପ୍ରେମ ଧନ ହରିନାମ ସଂକୀର୍ତ୍ତନ, ୟେସ୍ ହରିନାମ ସଂକୀର୍ତ୍ତନ, ଏଇ ଯୋଉ ହରେ କୃଷ୍ଣ ମହାମନ୍ତ୍ରଟା ଏଠିକାର ସମ୍ପଦ ନୁହେଁ, ଏଟା ଗୋଲକ ବୃନ୍ଦାବନର ସମ୍ପତ୍ତି, ଏଠିକି ଆସିଲା କେମିତି ସ୍ୱର୍ଗ ଭଗବାନ କୃଷ୍ଣ ହେଲେ ମହାପ୍ରଭୁଙ୍କ ରୂପରେ ଚୈତନ୍ୟ ମହାପ୍ରଭୁ ରୂପରେ, ଯାରେ ତାରେ ପ୍ରେମ ଯାଚେ, ତୋର କୃଷ୍ଣ ପ୍ରେମ ଦରକାର କି ଦେବା ନା ଆମ ଦରକାର ତୁ, ସେଇଥିପାଇଁ ଇସ୍କନ ଲୋକମାନଙ୍କୁ ବା ହରେ କୃଷ୍ଣ ମୁଭମେଣ୍ଟର ଲୋକମାନଙ୍କୁ କ'ଣ ତୋର କାମ ଧନ୍ଦା କିଛି ନାହିଁ, ସକାଳୁ ଉଠିଲ ବାହାରି ଆସିଲ ବାହାରକୁ ବୁକ୍ ବ୍ୟାକ୍ କରତେ ଏଠି ଇଏ କରତେ ଲୋକମାନଙ୍କୁ ପ୍ରୋଗ୍ରାମ କରତେ ବୁଝେଇତେ ଇଏ କରତେ କାହିଁକି ନା, ଏଇଟା ହଉଛି ମହାପ୍ରଭୁଙ୍କ ଶିକ୍ଷା, ଆମର କାମଟା ହଉଛି ସେଇଆ, ସାଧୁମାନଙ୍କର କାମଟା ହଉଛି ସେଇଆ। ମହାତ୍ମା ଗାନ୍ଧୀ ଗୋଟେ ଲାଇନ୍ ଗାନ୍ଧୀ ବୈଷ୍ଣବ ଜନତୁ ବୈଷ୍ଣବ ଜନତୁ ପୀର ପରାୟ ଜାନେ ରେ ବୈଷ୍ଣବ ସିଏ କିଏ ବୈଷ୍ଣବ ନା ଅନ୍ୟର ଦୁଃଖ ଯିଏ ମେହସୁସ କରିପାରେ ଅନ୍ୟ ଦୁଃଖରେ ଦୁଃଖୀ ହୁଏ ସିଏ ହେଉଛି ବୈଷ୍ଣବ ସିଏ ହେଉଛି ଭକ୍ତ ସିଏ ହେଉଛି ସାଧୁ ତ ଏଇ ହରେ କୃଷ୍ଣ ମୁଭମେଣ୍ଟର ଲୋକମାନେ ବା ଭକ୍ତମାନେ ସେମାନେ ଅନ୍ୟର ଉପକାର କରିବା ପାଇଁ ବାହାରୁଛନ୍ତି ସେଇଟା ଆମକୁ ବୁଝିବା ପାଇଁ ପଡିବ ଆପଣଙ୍କୁ କାହିଁକି ରିକ୍ୱେଷ୍ଟ କରାହଉଛି ଆମକୁ କଣ 10-50 ମିଳୁଛି ନା କଣ କାହିଁକି ଡେଲି ଡେଲି ରିକ୍ୱେଷ୍ଟ କରାହଉଛି ମେସେଜ ପଠା ହଉଛି କଲ୍ କରା ହଉଛି ପ୍ରଭୁ ସନ୍ଡେ କ୍ଲାସ ସାତଟାରେ ଆସିବେ ପ୍ରଭୁ ଯାହା ବି ହଉ ଆପଣ ଆସନ୍ତୁ ଇଏ କରନ୍ତୁ ସିଏ କରନ୍ତୁ କଣ 1000-1200 ଆମ ପକେଟରେ ପୁଷୁଛି ନା କଣ ମହାପ୍ରଭୁ ଶିକ୍ଷା ସ୍ୱୟଂ ଭଗବାନ ସେ ଏଇ ଧରାଧାମକୁ ଆସିଲେ ଭକ୍ତ ରୂପରେ ଆସିଲେ ଏଗୁଡାକୁ ଯେତେ ମୁଁ କହିଦିଏ ଗୀତାରେ ବହୁତ ବହୁତ କଥା କହିଦେଲେ ଭାଗବତରେ ବହୁତ ବହୁତ ଷ୍ଟୋରି ହେଇଗଲା ଭକ୍ତମାନଙ୍କର କିନ୍ତୁ ପ୍ରାକ୍ଟିକାଲି ନ ଶିଖେଇବି ଯଦି ଏହାକୁ ତାହେଲେ ହିଁ ଜାଣିପାରିବ ତାହେଲେ ପ୍ରାକ୍ଟିକାଲି ମୋତେ ଏହାକୁ ଶିଖେଇବା ପାଇଁ ପଡିବ ସେଇଥିପାଇଁ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଚୈତନ୍ୟ ରାଧା କୃଷ୍ଣ ନହେ ଅନ୍ୟ ସେଇଟା ଆମକୁ ବୁଝିବା ପାଇଁ ପଡିବ ରାଧାର ଭାବ ଆଉ ସ୍ୱୟଂ କୃଷ୍ଣ ଆସିଲେ ଆଉ ଇଜିଲି ଆଭେଲେବଲ କରେଇଦେଲେ ସେଇଥିପାଇଁ ବୋଧେ ଆମେ ତାର ମୂଲ୍ୟଟା ବୁଝିପାରୁ ସେଇଥିପାଇଁ ମୋଷ୍ଟ ଅଫ୍ ଅଲ୍ ସେଇଥିପାଇଁ ଆମେ ବୁଝିପାରୁ ହରେ କୃଷ୍ଣ ମହାମନ୍ତ୍ରର ମହତ୍ଵଟା ଆମେ ବୁଝିପାରୁ କାହିଁକି ନା ଆମକୁ ମୁଫ୍ତରେ ମିଳିଗଲା ତ ସେଇଥିପାଇଁ ଆମେ ବୁଝିପାରୁ ଗୋଟେ ଛୋଟ ଷ୍ଟୋରି କହୁଛି ଜଣେ କଣ କଲା ଗୋଟେ ବାବାଙ୍କର ଶିଷ୍ୟ ଥିଲା ସେ କଣ କଲେ ନା ବାବାଙ୍କୁ କହିଲେ ବାବା ମୁଁ ଆପଣଙ୍କର ଏତେ ସେବା କଲିଣି ଏତେ ସେବା କଲିଣି ତ ମୋତେ କିଛି ଏତେ ପର୍ଯ୍ୟନ୍ତ ବି କିଛି ମିଳିଲାନି ମୋତେ କିଛି ଗୋଟେ ଦଉନାହାନ୍ତି ସେ ବାବା କହିଲେ ହଉ ଠିକ ଅଛି ବାବା ଖୁସି ହେଇକି ଗୋଟେ ପଥର ଗୋଟେ ଦେବେ ପଥର ତ ସେ ପଥର ଏ ପଥରଟା କଣ କରିବି ଟିକେ ପଥର ଦେଇଦେବି ବାବା କହିଲେ ତମେ ଯାଅ ସେ ପଥରଟା ନେଇକି ଯାଅ ତାର ମୂଲ୍ୟ କରିକି ଆଣିବ ସେ ଗଲା ପ୍ରଥମେ ଦେଖିଲା ଫାଷ୍ଟ ଗୋଟେ ଠେଲାର ଗୋଟେ ବାଇଗଣ ବିକୁଥିଲା ସେ ପଥରଟା ଦେଲା ଏଇ ପଥର କେତେ ମୂଲ୍ୟ ହବ ବୋଲି ହଉ ଏ ପଥରଟା କଣ ଏ ପଥରଟା ନେଇ ଆମ ଦରକାର ନେଇ କଣ ହବ ନା ପଥରଟା ରଖ ମୋତେ କିଛି ଦିଅ ହଉ କହିଲୁଣି 250 ବାଇଗଣ ନେଇଯା ଆଉ 250 ବାଇଗଣ ଏଇ ପଥର ଇଏ ଆଉ କଣ ଆଣିବି ତୁ ଭାବୁଛୁ ଆପଣ ସବୁ ଠେଲା ଯାକ ଦେଇନିଥାନ୍ତେ କଣ ହବ ନା ଠିକ ହେଲାନି ଠିକ ଦୁଇଟା ଠିକ ହେଲା ତାପରେ ଗଲା ଗୋଟେ କୋଡ଼ିଏ ଗୋଟେ ଗ୍ରୋସରୀ ଦୋକାନ ଗ୍ରୋସରୀ ଦୋକାନ ଏଇ ଗଲା ଏଇ ପଥରଟା ମୋତେ ଦିଅନ୍ତୁ କିଛି ପଥରଟା ଦେଖିଲା କି ଗ୍ରୋସରୀ ଦୋକାନ କିଛି ଗୋଟେ ହେଇଥିବ ଗୋଟେ କିଛି ହଉ ଠିକ ଅଛି ଚାଉଳ ବସ୍ତେ ନେଇଯା ସିଏ ବାବା ଆମ ବାବାଜୀ କହିଥିଲେ ବହୁତ ମୂଲ୍ୟବାନ ପଥର ଆଉ ତମେ ଖାଲି ଚାଉଳ ବୁଲେ ନା ଦେଖୁଛୁ ସେଇଟା ଦେଇଦେବି ତୋତେ ପଥର ମତେ ନେଇକି ଜାଣି ମାଇଣ୍ଡ ହିଟ୍ କଲା ଆମ ସକାଳୁ ଆସିକି ତାପରେ କୋଉଠି ଗଲା ଗୋଟେ ସୁନାରୀ ସୁନା ଦୋକାନରୁ ସୁନା ଦୋକାନକୁ ଯାଇକି ଦେଲା ଦେଖିଲା ବେଳକୁ ସେ ତା ପୁଅ ବସିଥିଲା ହେ ନାଇଁ ପତ୍ର ପତ୍ର କିଛି ନଜାନି ରୁହ ମୋ ବାପା ଆସୁ ତା ବାପା 60-65 ବର୍ଷର ବୁଢା ସିଏ ସିଏ ଯେମିତି ପଥରଟାକୁ ଦେଖି ନେଇଛି ଚଷମା ଖୋଲିକି 2-4 ଥର ପୁଛିକି ଦେଖିଲା ଆଉ ଥରେ କୋଉଠୁ ଆଣିଲୁ ଇଏ ପଥର ଇଏ ମଣି ଇଏ କୋଉଠି ମିଳିଲା ତୋତେ ये मणि मूल्य तो मुझे यहाँ दुकान जो देखु आम कौन कल्पना ज्वेलर्स भाया लालचंद ज्वेलर्स भाया से गुडा ज्वेलर्स बुढ़ा यही भाया मैंने हजार हजार ज्वेलर्स भी तेजे पथर मूल्य तेपर तु कौ आनचु मो बाबा मत मो गुरु पथर टा रख तु याद कौन शिक्षा मिलू आम এই যে হরে কৃষ্ণ মহামন্ত্রর মূল্যটা সমস্তে বুঝি পারিবে নি বাইগণ বালা বাইগণ বালা টাইপর বুঝিব টমাটো বালা টমাটো বালা টাইপর বুঝিব গ্রোসরি গ্রোসরি বালা ভাল বুঝিব আছে ঠিক ইয়ে সোনারি বা কোন কোনটি গুণ চিনে
গুণিয়া
গুণিয়া সে গুণিয়া বুঝিব হরে কৃষ্ণ মহামন্ত্র কিন্তু আমি কোন বাইগণ বালা হরে কৃষ্ণ মহামন্ত্র কোন ভেঙ্গি টাইম হয়ে গেল নটা উনিশ হয়ে গেল ঠিক আছে আউ অল্প পয়েন্ট গোটে দুইটা পয়েন্ট ডিসকশন করি সারিবা তারপরে বি সি গলা সি চ্যাটিং আউ গোটে বড় সুন্দর কৃষ্ণ নাম গোটে মাহাত্ম্য যে আমস্টারডাম গোটে গোটে কোণ হয়েছিল জন গোটে ব্যক্তি লে সে প্রভুপাদ জন ব্যক্তি লে সে কুকুর কুকুর নামটা দিয়েছিল কৃষ্ণ কৃষ্ণা হ্যাঁ সবাই কৃষ্ণা 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 কৃষ্ণ ডাক কুকুর তোর সে কুকুরটা কোণ পড়েছি হ্যাঁ দেখা যাবে সি পুরো আকুল বিনয় সহকারে ডাকুছি কৃষ্ণা কৃষ্ণা কৃষ্ণ ডাকুছি সেইভাবে আমার ঈশ্বরের ভক্ত গুলো জন যাচ্ছে হ্যাঁ কি সে শুদ্ধ ভক্ত ডাকিলা ভগবান কু এত সুন্দর ভাবে হ্যাঁ আসিকি পুরা নন্তম কি শুইগাল তাহলে প্রভু মো এত দিন হয়ে গেল মোর সে ভাব জাত হলানি তুমি যে টাইপ ভগবান কৃষ্ণ কু পাইবা তুমি যে ভাবে ডাকুছ মোর সে মু তো কেবে শুনে হি না সে ভাব মো আসি না সে ভাব আপনার কৃষ্ণ খুঁজুলে না হ্যাঁ কৃষ্ণ খুঁজবি আর কুকুর উপর কইলি মু কৃষ্ণ খুঁজছি আসুন মু কৃষ্ণ সহ দেখা করিবি নেই যাইছি কোটিকি এইভাবে ভক্তঙ্কর দরকার এইটা নেইকি মু শ্রীল প্রভুপাদ ভেটে এত সুন্দর ভক্ত আর প্রভুপাদ দেখলে কেতে খুশি হবে যাই ভেটেছি কাহু না মন্দির যাই পৌঁছে সি সি রাধা নীল মাধব আমস্টারডামে যে মিত্র আছেন নীল মাধব দেখে এই কৃষ্ণ ইয়ে কৃষ্ণ হ্যাঁ কৃষ্ণ কে ইয়ে হবে মো ডড কে মো কুকুর কে কৃষ্ণ তাহলে শ্রী কোন বলে না না তোমার কুকুর কথা কহুল মো ভগবান তারপরে কোণ কলে না ভগবান ভিড় দর্শন করাইলে তারপরে তাকে চ্যান্টিং করাইলে তারপরে কৃষ্ণ প্রভুপাদ সহ মিট করাইলে আজি আম ইসকন র সে জন বহুত বড় সন্ন্যাসী তাই গৌর প্রেমানন্দে সে জন সন্ন্যাসী ইসকন তো কৃষ্ণ নামে এতে শক্তি আছে তেমন আমি কৃষ্ণ নাম করা পড়ব সি ফর চ্যান্টিং হরে কৃষ্ণ তেমন আপনার হম্বল রিকোয়েস্ট যে নাম করছেন মাড়া করছেন সে রেগুলারলি মাড়া করতু আর যে করুনা বি সে আজ মাড়া করা স্টার্ট কর মাড়া নহলে বি রেখা গড়ি কি হরে কৃষ্ণ মহামন্ত্র কীর্তন সমস্তে সমস্তে তাপরে ডি ফর কৃষ্ণ প্রসাদ কৃষ্ণ প্রসাদম কলে কোণ হব প্রসাদ ডায়েট একর্ডিং টু গোল ডায়েট একর্ডিং টু গোল আমার যে গোল অছি আমি সেভাবে খাইয়া পাই পড়ব জনে জিমনাসিয়ম জিমনাস্টিক করুছি বডি বিল্ডিং করুছি যে করুছেন তাঁর গোটে স্পেসিফিক ডায়েট অছি
ତେଲ ମସଲା ଖାଇବନି, ଇଏ ଖାଇବନି, ଆମର ଅଭେ ତୁମକୁ ଭଲ ଏକ୍ସପିରିଏନ୍ସ ଥିବ, ସେଟା ଆଉ କିଛି ଦିନ ଏକ୍ସରସାଇଜ୍ କରିବା ନାହିଁ।
କିଛି ବାହାର କରିଥିଲେ ନା ଯେ
କରିଥିଲେ। ଆଉ ଯୋଉମାନେ ସିଙ୍ଗର, ଯୋଉମାନେ ସିଙ୍ଗିଂ କରୁଛନ୍ତି ଗୋବିନ୍ଦ ପ୍ରଭୁ, ଯୋଉମାନେ ଭଜନ ଗାଉଛନ୍ତି ବା କୀର୍ତ୍ତନ କରୁଛନ୍ତି ବା ଯେକୌଣସି, ତାଙ୍କ ପାଇଁ କିଛି ସ୍ପେସିଫିକ୍ ଡାଏଟ୍ ଅଛି ଅଛି କି ନାହିଁ? ଖଟା ଖାଇବନି, ବେଶୀ ଥଣ୍ଡା ଜିନିଷ ଖାଇବନି, ବେଶୀ ଇଏ କରିବନି। ତ ସେଇଭଳି କଣ କରିବା ପାଇଁ ପଡିବ, ଆମେ ଯଦି ଜଣେ ଆମେ କୃଷ୍ଣ କନସିୟସନେସ୍ ହେବା ପାଇଁ ଚାହିଁବା, ଯଦି ସାଧୁ ହେବା ପାଇଁ ଚାହିଁବା, ତ ସେଇଭଳିଆ ଆମର ଫୁଡ୍ ବି ଆମର ସେଇଭଳିଆ ହେବା ଦରକାର। ଅନ୍ୟ ଜୀବକୁ ହତ୍ୟା କରିକି ଖାଇବା, ମାଛ ମାଂସ ଏଇସବୁ ଜିନିଷ କଣ ଜଣେ ସାଧୁର ଖାଦ୍ୟ ନୁହେଁ। ସେଗୁଡ଼ିକୁ ଖାଇଲେ କଣ ହବ ନା ଆମ ମାଇଣ୍ଡ ବି ଆମ ହୃଦୟ ବି କଳୁଷିତ ହେଇଯିବ, ଆମ ମାଇଣ୍ଡ ବି କଣ ହବ ମାନେ ଦୂଷିତ ହେଇଯିବ। ସେଥିପାଇଁ ଆମକୁ ପ୍ରସାଦ ମାନେ ଭଗବାନଙ୍କର ପ୍ରସାଦ ଅଫର କରିକି ଆମକୁ ଖାଇବା ପାଇଁ ପଡିବ। ସବୁବେଳେ ପ୍ରସାଦ ଆମକୁ ଖାଇବା ପାଇଁ ପଡିବ, ନୁହେଁ କି ପ୍ରସାଦ ନଟ ଇନ୍ ପ୍ରସାଦ ରେଷ୍ଟୁରାଣ୍ଟ ହେଲା। ଭଗବାନଙ୍କ ପ୍ରସାଦ ଉଚ୍ଚିଷ୍ଟ, ଭଗବାନଙ୍କ ଉଚ୍ଚିଷ୍ଟ। କାହିଁକି ଆମେ ଯଦି କୃଷ୍ଣ କନସିୟସନେସ୍ ହେବା ପାଇଁ ଚାହୁଁଛନ୍ତି ତାହେଲେ କଣ କରିବା ପାଇଁ ପଡିବ, ଆମକୁ କୃଷ୍ଣ ଉଚ୍ଚିଷ୍ଟ ଖାଇବା ପାଇଁ ପଡିବ। ଯଦି ଜଣେ କଣ ହେଇଥାଏ ନା ଯଦି ଜଣକୁ ସଂକ୍ରାମକ ରୋଗ ହେଇଥାଏ ତାହେଲେ ମନା କରନ୍ତି, ଏଇ ତା ଅଇଟା ଖାଇବନି, ତାକୁ ସେ ରୋଗଟା ହେଇକି ତତେ ଡେଇଁବ। ତାହେଲେ ଯଦି ଆମକୁ କୃଷ୍ଣ କନସିୟସନେସ୍ ରୋଗ ଯଦି ଆମକୁ ଚାହୁଁଛନ୍ତି ତାହେଲେ ଆମେ କୃଷ୍ଣଙ୍କର ଉଚ୍ଚିଷ୍ଟ ଖାଇବା ପାଇଁ ପଡିବ, ତାଙ୍କ ଅଇଟା ଖାଇବା ପାଇଁ ପଡିବ, ତାହା ଯାଇକି ଆମେ କୃଷ୍ଣ କନସିୟସ୍ ହେଇପାରିବା, କୃଷ୍ଣ ଚେତନା ଆମ ଭିତରେ ପଶିପାରିବ। ତେଣୁ ଆମେ ଚାରିଟା ଜିନିଷ ଜାଣିଲେ, କଣ ଆମ ଟପିକ୍ ଥିଲା ଆଜି କଣ, ଟ୍ରାନ୍ସଫର୍ମେସନ୍ ଅଫ୍ ହାର୍ଟ, ହୃଦୟର ପରିବର୍ତ୍ତନ, ହୃଦୟର କଣ ପରିବର୍ତ୍ତନ ଆମେ ଜାଣିଲେ, କାହିଁକି ଦରକାର ସେଟା ଜାଣିଲେ, ଏବଂ କେମିତି ହୃଦୟର ପରିବର୍ତ୍ତନ ହେଇପାରିବ, କଣ କଣ ଫୋର୍ ସିକ୍ରେଟ, କଣ କଣ ଏ ବି ସି ଡି, ଏ ଫର୍ ହରିହର ପ୍ରଭୁ ଆସୋସିଏସନ୍, ବି ଫର୍ ଅରୁଣ ପ୍ରଭୁ ବୁକ୍ସ ରିଡିଂ, ସି ଫର୍ ସର୍ବେଶ୍ୱର ପ୍ରଭୁ ଚାନ୍ଟିଂ ହରେ କୃଷ୍ଣ ସୁଶାନ୍ତ ପ୍ରଭୁ, ଡି ଫର୍ ଡାଏଟ୍ ବା କୃଷ୍ଣ ପ୍ରସାଦ। ବୁଝିଗଲା ସବୁ? ସାଧୁ ସଙ୍ଗ କରିବା, ବହି ପଢିବା, ଶାସ୍ତ୍ର ପଢିବା, ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିବା, ଜପ କରିବା, ଆଉ ଡିରେ କଣ ଡାଏଟ୍, କୃଷ୍ଣ ପ୍ରସାଦ ପାଇବା। ହେଲା କ୍ଲିଅର, ସମସ୍ତେ କ୍ଲିଅର? ଏହାପରେ କାହାର କଣ କନଫ୍ୟୁଜନ ଅଛି, ହାତ ଉପରେ ଉଠିକି 5 ମିନିଟ ଟାଇମ ଆମେ ବୁଝିବା ଯେ କାହାର କଣ କନଫ୍ୟୁଜନ ବା କାହାର କଣ କ୍ୱେଶ୍ଚନ ବା କମେଣ୍ଟ। ୟେସ୍ ପ୍ରଭୁ, ଆମେ ଏବେ ପ୍ରାୟତଃ ସମସ୍ତେ କୋମଳ ଶ୍ରଦ୍ଧା ଷ୍ଟେଜରେ ଅଛୁ, ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ତତ ଭଜନ କ୍ରିୟା ଅନର୍ଥ ନିବୃତ୍ତି ତାପରେ ପ୍ରେମ ଭକ୍ତି ତାପରେ ସେ ଷ୍ଟେଜ ସବୁ ଅଛି। ଆମେ ଏବେ ଶ୍ରଦ୍ଧା ଲେଭେଲରେ ଅଛୁ, ଶ୍ରଦ୍ଧା ଶ୍ରଦ୍ଧାର ଅର୍ଥ କଣ ନା ଦୃଢ଼ ବିଶ୍ୱାସ। ସେ ଦୃଢ଼ ବିଶ୍ୱାସ ଲେଭେଲକୁ ବି ଆମେ ଯାଇନୁ, ଆମେ କୋମଳ ଶ୍ରଦ୍ଧା ଲେଭେଲରେ ଅଛୁ ହେଲା। ତ କୋମଳ ଶ୍ରଦ୍ଧା ଲେଭେଲରେ ଯେଉଁ ଅଛୁ ଆମେ, ସେ କୋମଳ ଶ୍ରଦ୍ଧା ଲେଭେଲରେ ଆମର କଣ ହୁଏ ନା ଆମେ ପୁରା ପୁରୀ ଶାସ୍ତ୍ର ଜ୍ଞାନ ଆମର ନଥାଏ, ଅଳ୍ପ କିଛି ଜ୍ଞାନ ଥାଏ। ସେକେଣ୍ଡ, ଭଗବାନ ଉପରେ ପୂର୍ଣ୍ଣ ଭରସା ବା ବିଶ୍ୱାସ ନଥାଏ, ହରେନାମ ମହାମନ୍ତ୍ର ଉପରେ ବି ଆମର ପୂର୍ଣ୍ଣ ଭରସା ନଥାଏ, ତେଣୁ ଆମେ ୱିକ୍ ପଡ଼ିବା। ତେଣୁ ମାୟା ସହିତ ସଂଘର୍ଷ କରିବାରେ ଆମେ ଟିକେ ୱିକ୍ ହେଇଯାଉ। କିନ୍ତୁ ଯବାନ ଜଣେ ସୈନ୍ୟ ଯେଉଁମାନେ ଯୁଦ୍ଧ କ୍ଷେତ୍ରରେ ମାନେ ଯୁଦ୍ଧ କରୁଛନ୍ତି, ଯେଉଁମାନେ କରୁଥାନ୍ତି, ସେମାନେ କ କଣ କରନ୍ତି
ନା ତାଙ୍କ ପାଖରେ ଯେତେବେଳେ ପର୍ଯ୍ୟନ୍ତ ଗୁଳି ଥାଏ ସେତେବେଳେ ପର୍ଯ୍ୟନ୍ତ ସେମାନେ ଯୁଦ୍ଧ କରନ୍ତି ଯେତେବେଳେ ତାଙ୍କ ପାଖରେ ଗୁଳି ସରିଯାଏ ସେତେବେଳେ କଣ କରନ୍ତି ନା ସେ ଆଇଦର ଗୁଳି ଆଣିବା ପାଇଁ ଯାଆନ୍ତି କଣ୍ଟାକ୍ଟ କରନ୍ତି ନହେଲେ କଣ କରନ୍ତି ଲୁଚି ଯାଆନ୍ତି ଦିଟା ଅପସନ୍ କିନ୍ତୁ ଆମ ପାଖରେ ଏବେ ଗୋଟିଏ ଅପସନ୍ ଅଛି ଆମେ ଲୁଚି ପାରିବାନି ଆମର ଏଇ ଯୋଉ ସଂସାର ଯୋଉ ଯୁଦ୍ଧ କ୍ଷେତ୍ରରେ ଆମେ ଲୁଚି ପାରିବାନି ଆମକୁ ଜବ୍ କରିବା ପାଇଁ ପଡିବ ଆମକୁ ସ୍କୁଲ କଲେଜ ଯିବା ପାଇଁ ପଡିବ ତେଣୁ ଆମକୁ ପୁଣି ଥରେ କଣ କରିବା ପାଇଁ ପଡିବ ଆମର ଯୋଉ ଗୁଳି ସରିଯାଇଛି ଆମ ପାଖରେ ବୁଲେଟ୍ ସର୍ଟ ପଡିଯାଇଛି ସେ ବୁଲେଟ୍କୁ ଆମକୁ ମଗେଇବା ପାଇଁ ପଡିବ ଆଉ ସେ ବୁଲେଟ୍ ଆମେ କେଉଁଠୁ ପାଇବା କୋଉଠୁ ପାଇବା ଏଇ ABCD ଏଇ ଆସୋସିଏସନ ବୁକ୍ସ ରିଡିଂ ଚାଣ୍ଟିଂ ହରେ କୃଷ୍ଣ ଡାଏଟ୍ ପ୍ରସାଦ ଏଇ ଚାରିଟା ଯଦି ଆମେ ରେଗୁଲାର ଏଇ ଜିନିଷଟା ଆମେ କରିବା କରୁଥିବା ତାହେଲେ ଆମେ ଏଇ ମାୟା ସହିତ ଆମେ ଯୁଦ୍ଧ କରିକି ଆମେ ପାରିବା ମାୟା ପାଖରେ ଅଛି AK-47 ତମେ ନେଇକି ଯାଉଛ ବାଡି ବାଡିର କଣ ମାରିବ AK-47 ଗୋଟେ ମାରିଲେ ତମ କାମ ହୋଇ କାମ ସେଫ ତମକୁ କଣ ନବା ପାଇଁ ପଡିବ ମିସାଇଲ ନବା ପାଇଁ ପଡିବ ମାରିବ ଗୋଟେ ପୁରା ଖତମ ତ ତେଣୁ ଆମକୁ ପ୍ରଥମେ ଭକ୍ତିରେ ଆମକୁ ସିରିୟସ ହବା ପାଇଁ ପଡିବ ଭକ୍ତିରେ ସିରିୟସ ମିନ୍ସ ଏଇ ଯୋଉ ଚାରିଟା ଜିନିଷ ଆମ ରେଗୁଲାରଲି ଆଟେଣ୍ଟିଭଲି ସିରିୟସଲି କରିବା ପାଇଁ ପଡିବ ହରେ କୃଷ୍ଣ ଗୋଟେ ଛୋଟ ଭିଡ଼ିଓ ଅଛି 2-3 ମିନିଟର ସେଇଟା ଆମେ ଦେଖିବା ଯେ କଣ ହଉଛି ଏଇ ABCD ହରେ କୃଷ୍ଣ
Thank you. Hare Rama, Hare Rama, Rama Rama, Hare Hare. Hare Krishna, Hare Rama, Hare Rama.
Krishna Krishna Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna 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 Hare 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 Rama Hare Rama 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 Hare 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 Krishna 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 Hare 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 Rama Hare Rama 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 Hare 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 Krishna 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 Hare 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 Rama Hare Rama 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 Hare 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 Krishna 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 Hare 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 Rama Hare Rama 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 Hare 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 Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare Hare
Hare Rama Hare Rama 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 Hare Hare
Hare Krishna
Krishna Krishna Krishna
Hare Hare
Hare Krishna Hare Krishna Hare Krishna
तो आमाले के में कौन सी स्ट्राइक रे जोग दी चली कब तुम स्ट्राइक रे जोग दी चली ना तो देखिए कौन सी प्रकार ना कौन सी प्रिंसिपल वर्क ऑफिस ना स्ट्राइक ना होले की कौन सी एप्लीकेशन लेके जीवा गैदरिंग करी की कौन सी ये करी की करी सन ना नहीं कैसे ना करछन हाथ देखो रोन रो करछन दी कौन स्ट्राइक करछन
स्ट्राइक
में एप्लीकेशन कौन एप्लीकेशन लेता है तो आपण एका जायतिले ना मार्च नाही जायतिले मार्च नाही जायतिले मार्च नाही जायतिले नो नाही कोण पाहिजे जायतिला आपण एका पडी ना आपण तर करी देतो कोण
एका
कथा रामा एका काही कोई लागी सुनी देना सुनी देना तो सही जीवा ग्रुप जॉब करते काय ग्रुप जॉब करते आधी क्लास रे सोल्युशन समस्या कोण पाहिजे एबीसीडी ना ए ल आर सी सिस्टम बी फॉर बुक रीडिंग सी फॉर स्टैंडिंग डी फॉर डायरेक्ट कृष्ण रोटा तो हमें समस्त एकातर कृष्ण को एकातर कौन स्ट्राइक करते कृष्ण अगर कृष्ण हम के चारटा दिन प्रोवाइड करे बीसीडी दियो हमको तो आपण जदी चाहो तो आपण बहुत जल्दी मिल जाओ चाहो जदी ताने आपण को मार्क पड़ा बुझ गेल ना तो आपण जत्ते मार्क छोड़ियो सेते जल्दी कृष्ण हम को सुन लियो जत्ते जो ने हमें कहिवा जत्ते मास नहीं कहिवा सत्य जल्दी कृष्णा हमको दर्शन दे सत्य जल्दी हम स्ट्राइक का सक्सेसफुल हो आज कृष्णा हमके चार दिन से नीचे रुवा कर ए बी सी डी आज जत्ते से बड़ा एक एक करते एक फायदा अछि फायदा नहीं बोले वाला नहीं किंतु जत्ते मिसी करे मास सही जो हमें समस्त गोटे जो हम स्टैंडिंग रेप नहीं करा मैं कथा होती हमें जत्ते आज जो भी बहुत बोलो बता बहुत जो मैं आते बोलते एटलीस्ट किछी ना सीरियसनेस करे ना आचरण करे बोलो जे हम देखते देखो आम जीवन जाक चल जाए खुशी देवाई बस को खुशी देवाई हूँ घर लोक खुशी देवाई हूँ आम के समय निजी खुशी देवा चेस्ट कर बहुत कम समय करना आटलिस्ट निजी जैसे समय खुशी देवा चेस्ट कर आम आत्मार एक्चुअली खुशी पृथ्वी ये सब जिन आपने ये सब बाइब रखाई समस्त किए स्टूडेंट किए चाकरी कर दुकान अच्छी जगह जब कर समस्त
କେତେବେଳେ ଗୋଟେ ଭଲରେ ଠିକରେ ପରଫେକ୍ଟଲି ଟାଇମ୍ ଦେଉ ନାହିଁ, ରବିବାର ଗୋଟେ ଦୁଇ ଘଣ୍ଟା ହେଇଗଲା ସରିଗଲା, ତ ମାଇକ୍ ଟୁ ରବିବାର ପ୍ରୋଗ୍ରାମ କ'ଣ ପ୍ଲାନିଂ କ'ଣ 24 ଆୱାର ABCD ବୁଝିପାରିଲେ ନା, 24 ଆୱାର ଭକ୍ତ ସଂଘ ରହିଲେ, ବୁକ୍ ରିଡିଂ କରିବେ ବା କ୍ଲାସରେ ଶୁଣିବେ, ହରି କଥା ଶୁଣିଲେ, ଶିଭର ଚାଣ୍ଟିଂ ଭଗବାନଙ୍କ ଗ୍ଲୋରି ଶୁଣିଲେ, ଲୀଳା ଶୁଣିଲେ, ନିଜେ ଜପ କଲେ, ବିଫୋର ଡାଏଟ୍ ବା କେବଳ କୃଷ୍ଣ ପ୍ରସାଦ ଆପଣଙ୍କୁ ଦିଆ ହବ, ଅଲଗା କିଛି ଦିଆ ହବ ନା, ତ 24 ଆୱାର ଆପଣଙ୍କୁ ABCD ଦିଆ ହବ, ଏଇ ପ୍ଲାନିଂ ରେ ନେଇକି ହିଁ ମାଇକ୍ରୋଡୋର କରାଯାଇଛି, ତ ଆଟଲିଷ୍ଟ ସମସ୍ତେ ଆଟଲିଷ୍ଟ ନିଜେ ଚେଷ୍ଟା କରିବା ଦରକାର ଏଇ ABCD ଫଲୋ କରିବା ପାଇଁ, ଆଟଲିଷ୍ଟ ମାଇକ୍ରୋ ଚେଷ୍ଟା କରିବା ଦରକାର, ଆଟଲିଷ୍ଟ ଯଦି ହେଇପାରିଲା ଆମେ ଆମ ତରଫରୁ ସିରିୟସଲି ଚେଷ୍ଟା କରିବା ଦରକାର, ତାହେଲେ ବାକି ଦେଶ ଭଗବାନଙ୍କୁ ଠିକ ଅଛି। ହରେ କୃଷ୍ଣ, ନେକ୍ସଟ ଆସନ
ଯଦି ଆମର ଇସ୍କନ୍ଦର ଗୁରୁ ଚାକିରି ଭୋଗ ଡିଷ୍ଟ୍ରିବ୍ୟୁସନ, ଆଉ ମୋର କହିବା ମତଲବ ହେଲା ଆମର ଯେତେ ଭୋଗରେ ଛୁଆ ଅଛନ୍ତି ଯେତେ ପାଇବେ ଭୋଗ ଗୀତା ଆମର ଇଏ କରିପାରିବେ, ମାନେ କିଏ କେତେ ପଇସା ଦଉଛେ ଗୀତା ଦାମ କେତେ ଶହେ ସତୁରି ହଉଛି ଦାମ, ଯିଏ ଯେତିକି ଦବ ତାକୁ ବାଣୀ କରିବେନି ମୁଁ 170 ଦିଅ ବୋଲି, ଯେତିକି ଦେବେ ନେଇ ଆସିବେ ତା ଆଉ ଯେତିକି ପ୍ରାଇସ୍ ରହିଲା ସେଟା ମୋ ତରଫରୁ ରହିବ।